श्री श्री गौरनिदाय श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जी पाद पद्मरे मोर प्रणत निवेदन करी ईस्कन प्रतिष्ठा आचार्य श्री श्रीमदेशी भक्ति वेदांत स्वामी श्री प्रभुपाद महाराज पाद पद्मरे मोर प्रणत निवेदन करी श्री गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज पाद पद्मरे मोर प्रणत निवेदन करी समस्त साधु गुरु आचार्य पाद पद्मरे मोर प्रणत निवेदन करी उपस्थित भक्त स्वजन बृंद मातृवृंद को मोर प्रणत निवेदन करी आज्ञा आमे भगवान आदिगुरु बलरामकर ଭାଗବତ ସପ୍ତାହର ତୃତୀୟ ଦିବସର କଥା କହିବା ପାଇଁ ଯାଉଛେ। ଗତକାଲି ଆମେ ଯେଉଁ କଥା କହିଥିଲେ ସଂକ୍ଷେପରେ ବର୍ଣ୍ଣନା କରିଦେବା। ଏ ଭଗବାନ ଯେଉଁ ଆସିଲେ ଯେଉଁ ଆସିବେ ପୂର୍ବରୁ ବଳଦେବ ଆସିକରି ତାଙ୍କର ସେବା କରୁଛନ୍ତି। ଆଦି ଗୁରୁ, ଗୁରୁ କିଏ? ଗୁରୁ ହେଉଛନ୍ତି ଯିଏ ନିଜକୁ ଭଗବାନ ବୋଲି ଭାବିକରି ପୂଜିତ ହେଉଛନ୍ତି, ସିଏ ଗୁରୁ ନୁହନ୍ତି। ଯିଏ ଗୁରୁ ସିଏ ହେଉଛନ୍ତି ଗୁରୁ ଯିଏ ଭଗବାନଙ୍କର ସେବା ଶିକ୍ଷା ଦେଉଛନ୍ତି, ଏ ଗୁରୁ। ଯେଉଁମାନେ ନିଜେ ପୂଜିତ ହେବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ସେମାନେ ହେଉଛନ୍ତି ମାୟାବାଦୀ, ମାୟାବାଦୀ ଗୁରୁ। ତେଣୁ ଏ ଗୁରୁ ଯିଏ ସେ ଶିକ୍ଷା ଦିଅନ୍ତି କିଭଳି ଭଗବାନଙ୍କର ପୂଜା କରାଯିବ, ଏବଂ ଭଗବାନଙ୍କ ପୂଜା ଶିକ୍ଷା ଦେବା ମାଧ୍ୟମରେ ସିଏ ମଧ୍ୟ ପୂଜିତ ହୁଅନ୍ତି, ଏବଂ ସିଏ ଯେଉଁ ପୂଜିତ ହୁଅନ୍ତି ସିଏ ଭଗବାନଙ୍କଠାରୁ ଅଧିକ ତାଙ୍କର ହେଇଯାଏ, ତାଙ୍କର ପୂଜା ଭଗବାନଙ୍କଠାରୁ ଅଧିକ ହେଇଯାଏ। ମଧୁଭକ୍ତ ପୂଜା ଅଭ୍ୟଧିକା ବୋଲି କହିଛନ୍ତି, ଭଗବାନ ନିଜେ କହିଛନ୍ତି କଥା। ତାହୁ ଏଇଭଳି ଭାବରେ ଆମେ ଶୁଣୁଥିଲେ କିଭଳି ଭାବରେ ଦେବକୀ ମାତାଜୀଙ୍କର ଛଅଟି ଗର୍ଭସ୍ଥ ସନ୍ତାନଙ୍କୁ କଂସ ସମସ୍ତଙ୍କୁ ତାଙ୍କ ସାମ୍ନାରେ ଶିଳାରେ ପିଟିକିରି ତାଙ୍କୁ ହତ୍ୟା କରୁଥିଲେ। ଏସବୁ କଥା ଆମେ ଗତକାଲି ଶୁଣିଥିଲେ। ଏବଂ ସପ୍ତମ ଗର୍ଭ ଯେଉଁ ଆସିଲେ, ଏ ଭଗବାନ ବଳରାମ ଆସି ପହଞ୍ଚିଲେ, ସପ୍ତମ ଗର୍ଭ ଯେତେବେଳେ ଆସିଲେ ସେଇଟା କୁହାଯାଉଛି କିଭଳି ଭାବରେ ଦେବକୀଙ୍କର ବହୁତ ଆନନ୍ଦ। ଦେବକୀ ସପ୍ତମ ବୈଷ୍ଣବ ଧାମ ଯମନନ୍ତଂ ପ୍ରଚକ୍ଷତେ ଗର୍ଭୋ ବଭୂବ ଦେବକ୍ୟା ହର୍ଷ ଶୋକ ବିବର୍ଦ୍ଧନ। ଭଗବାନ ଯେତେବେଳେ ଆସିଗଲେ ଆନନ୍ଦ ଘନ, ସିଏ ଯେତେବେଳେ ତାଙ୍କର ଗର୍ଭରେ ଆଶ୍ରୟ ନେଲେ ତାଙ୍କର କେତେ ଆନନ୍ଦ ନ ହେଉଥିବ। ତେଣୁ କିନ୍ତୁ ଏକାଧା ତାଙ୍କର ଆନନ୍ଦ ହେଉଥିଲା, ହର୍ଷ ହେଉଥିଲା, ପୁଣି ଶୋକ ମଧ୍ୟ ହେଉଥିଲା। ଆମେ ଗତକାଲି ଆଲୋଚନା କରୁଥିଲେ ଆନନ୍ଦ ଘନ ଥିବାରୁ ତାଙ୍କର ଆନନ୍ଦ ବଢ଼ିଯାଉଥିଲା, କିନ୍ତୁ ଚିନ୍ତା କରୁଥିଲେ ଏ ପିଲାକୁ ମଧ୍ୟ ଯେମିତି ଛଅଟି ପିଲାଙ୍କୁ ହତ୍ୟା କରିଥିଲେ କଂସ, ଆକୁ ମଧ୍ୟ ହତ୍ୟା କରିବ, ସେଥିରୁ ଚିନ୍ତା କରୁଥିଲେ, ତେଣୁ ତାଙ୍କ ଶୋକ ବଢ଼ିଯାଉଥିଲା। ହର୍ଷ ଶୋକ ବିବର୍ଦ୍ଧନା ଆମେ ଗତକାଲି କହୁଥିଲେ। ତେଣୁ ଏହିଭଳି ଭାବରେ ଭଗବାନ ଗୋଲକଧାମର ଲୀଳାକୁ ଆମେ ବର୍ଣ୍ଣନା କରୁଥିଲେ, ଗୋଲକଧାମର କଥା ଆମେ ଗତକାଲି ଆଲୋଚନା କରୁଥିଲେ। ଗୋଲକଧାମରେ ଭଗବାନ କିଭଳି ଭାବରେ ମାୟା ଯେଉଁ ଯୋଗ ମାୟା ରହିଛନ୍ତି, ଯାହାଙ୍କର ନାମ ହେଉଛି ବିମଳା, ତାଙ୍କୁ ଆଦେଶ ଦେଇଥିଲେ ଦେବକୀଙ୍କର ଜଠରେ, ଦେବକ୍ୟା ଜଠରେ ଗର୍ଭମ ଶେଷାକ୍ଷଂ ଧାମ ମାମକମ ତତ୍ ସନ୍ନିକୃଷ୍ୟ ରୋହିଣିଆ ଉଦରେ ସନ୍ନିବେଶୟ। ଦେବକୀଙ୍କ ଗର୍ଭରେ ଯେଉଁ ରହିଛନ୍ତି ଗର୍ଭ ରହିଛନ୍ତି ସନ୍ତାନ ରହିଛନ୍ତି, ସିଏ ହେଉଛନ୍ତି ମୋର ଧାମ ଶେଷ, ତାଙ୍କ ନାମ ହେଉଛି ଶେଷ। ତାଙ୍କୁ ଆକର୍ଷଣ କରିକିରି ନେଇକିରି ରୋହିଣୀଙ୍କ ଗର୍ଭରେ ସ୍ଥାପିତ କର। ଏସବୁ କଥା ଆମେ ଆଲୋଚନା କରିଥିଲେ, ଖାଲି ସଂକ୍ଷେପରେ କହିଦେଲେ। ଏହିଭଳି ଭାବରେ ଯେତେବେଳେ ଏସବୁ ଗୋଲକଧାମର କଥାକୁ ଆମେ କାଲି ବର୍ଣ୍ଣନା କରୁଥିଲେ, ଏହିଭଳି ଭାବରେ ଯେତେବେଳେ କହିଲେ ତେଣୁ ସନ୍ଦେଷ୍ଟେବ ଭଗବତା ତଥୈତା ଓମ୍ ଇତି ତଦ୍ବଚ ପ୍ରତିଗୃହ୍ୟ ପରିକ୍ରମ୍ୟ ଗାଁ ଗତା ତଥା କରୋତ୍। ତେଣୁ ଗୋଲକଧାମରୁ ଆସିଗଲେ ବିମଳା ଦେବୀ, ଗତକାଲି ଆମେ ଏଇଠି କଥାକୁ ବିଶ୍ରାମ ଦେଇଥିଲେ, ଓମ୍ କହିକିରି ତାଙ୍କୁ ପ୍ରଦକ୍ଷିଣ କରିକି ଆସିଗଲେ ବର୍ତ୍ତମାନ ପୃଥିବୀ ପୃଷ୍ଠର କଥା ଆରମ୍ଭ ହେବ। ଏଇ ପୃଥିବୀ ପୃଷ୍ଠ ହେଲେ ମଧ୍ୟ ଭଗବାନଙ୍କ ଧାମ ଆଉ ସେ ଯେଉଁ ଧାମ ରହିଛି, ସେ ଜଗତର ଧାମ ରହିଛି, ତା ଭିତରେ କିଛି ତଫାତ ନାହିଁ। କିନ୍ତୁ ଗୋଟିଏ ତଫାତ ଆମେ କହିଥିଲେ, ଆମେ ସେଇଟା ଆଉ ଏତେ ଆଲୋଚନା କରିବା ନାହିଁ, ଗୋଟେ ତଫାତ ଟିକିଏ ରହିଛି, କିନ୍ତୁ ଭଗବାନ ଧାମ ସେହିଭଳି ଭଗବାନ ଯେତେବେଳେ ଯେଉଁଠିକି ଆସନ୍ତି ତାଙ୍କ ଧାମ ସହିତ ଆସନ୍ତି, ତାଙ୍କର ପାର୍ଶ୍ୱ ତାଙ୍କର ଧାମ ଏ ସମସ୍ତ ସହିତ ସେ ଭଗବାନ ଆସନ୍ତି। ତେଣୁ ଏହିଭଳି ଭାବରେ ବର୍ତ୍ତମାନ ବୃନ୍ଦାବନର ଯେଉଁ ଭୌମ ବୃନ୍ଦାବନ, ସେହି ବୃନ୍ଦାବନର କଥା ଆମେ ଆରମ୍ଭ କରିବା। ଏଠି କୁହାଯାଉଛି ଯେ ତାଙ୍କର ନାମକରଣ କରିଦେଇଥିଲେ, ଏସବୁ କଥା ଆମେ ଆଲୋଚନା କରିଥିଲେ। ତେଣୁ ଏ ଯେଉଁ ଆସିକରି କ'ଣ କଲେ ନା, ଏଇଟା ବର୍ଣ୍ଣନା କରାଯାଇଛି, ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଅନ୍ୟ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି, ଅନ୍ୟ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଗୋପାଳ ଚମ୍ପୁରେ ଜୀବ ଗୋସ୍ୱାମୀ ଏଇଟାକୁ ବର୍ଣ୍ଣନା କରିଛନ୍ତି, କିଭଳି ଭାବରେ ସ୍ଥାନାନ୍ତରିତ ହେଲେ। ଭାଗବତରେ ସେଇଟା ବର୍ଣ୍ଣନା କରାଯାଇ ନାହିଁ, ତେଣୁ ଏଠି ବର୍ଣ୍ଣନା କରାଯାଉଛି ଗୋପାଳ ଚମ୍ପୁରେ ଯେ ଅନ୍ ଦ୍ୟାଟ୍ ଡେ ଇନ୍ ଦ ଫଲ୍ଟଲେସ୍ ଇଭିନିଂ ବସୁଦେବ ଡିଷ୍ଟର୍ବ ବାଇ ଅନ୍କଣ୍ଟ୍ରୋଲେବୁଲ କନ୍ସିୟସ୍ ଆଙ୍ଗର ସେଣ୍ଟ ରୋହିଣୀ ଫେଭରେବୁଲ ଟୁ ବ୍ରଜ। ତେଣୁ ସେଇଦିନ ରାତିରେ କ'ଣ ହେଇଛି ନା, ଏଣେ ବସୁଦେବ ମଥୁରାରେ ସେ ତ ବନ୍ଦୀ ହେଇକି ରହିଥିଲେ, ତେଣୁ ସିଏ ରୋହିଣୀଙ୍କୁ ପଠାଇଦେଲେ, ବ୍ରଜକୁ ପଠାଇଦେଲେ। ବ୍ରଜ କେମିତି ଗଲେ ସିଏ, ରାଇଡ଼ିଂ ଅନ୍ ଏ ହର୍ସ ସି ଆରାଇଭ୍ ସିକ୍ରେଟଲି, ବହୁତ ଗୁପ୍ତ ଭାବରେ ସେ ଗୋଟେ ଘୋଡ଼ାରେ ଚଢ଼ିକରି ରାଜକନ୍ୟା, ତେଣୁ ଘୋଡ଼ାରେ ଚଢ଼ିକରି ସିଏ ଆସିକି ପହଞ୍ଚିଗଲେ ବ୍ରଜରେ, ବେଶୀ ଦୂର ନୁହଁ। ତେଣୁ ସି ୱାଜ୍ ଭେରି ଫେଥଫୁଲ୍ ଟୁ ହର୍ ହଜବ୍ୟାଣ୍ଡ, ଜଷ୍ଟ ଅନ୍ ସିଙ୍ଗ ହର୍ ନନ୍ଦ ଆସେମ୍ବ୍ଲି ବିକେମ୍ ଜୟପୁର। ଯେତେବେଳେ ନନ୍ଦଙ୍କର ସଭା ଚାଲିଥିଲା, ତାଙ୍କର ସଭାସଦମାନେ ଯେତେବେଳେ ଦେଖିଲେ ରୋହିଣୀ ମାତାଜୀଙ୍କୁ, ରୋହିଣୀ ଦେବୀଙ୍କୁ ଦେଖିଲେ, ସେମାନେ ବହୁତ ଆନନ୍ଦିତ ହୋଇଗଲେ। ଏବଂ ସେହି ସମୟରେ ଅସ୍ପିସିୟସ୍ ଓମେନ୍ସ ସଚ୍ ଆଜ୍ ଫ୍ଲକ୍ସ ଅଫ୍ ବାର୍ଡ଼ ଫ୍ଲାଇଙ୍ଗ ଇନ୍ ଦ ସ୍କାଏ ବିକେମ୍ ଭିଜିବୁଲ, ସବୁ ଶୁଭ ସଙ୍କେତମାନ ଦେଖାଗଲା ସେହି ସମୟରେ। ଏମିତି ଆକାଶରେ ବହୁତ ପକ୍ଷୀମାନେ ସବୁ ବିଚରଣ କରୁଥିଲେ। ଯଶୋଦା ଆଣ୍ଡ ରୋହିଣୀ ଲାଇକ୍ ଦ ଯମୁନା ଆଣ୍ଡ ଗଙ୍ଗା ରିଭର୍ସ ବିକେମ୍ ଓଭରକମ୍ ୱିଥ୍ ବ୍ଲିସ୍ ଅନ୍ ମିଟିଙ୍ଗ ଆଣ୍ଡ ସାୱାର୍ଡ ବ୍ଲିସ୍ ଅନ୍ ଇଚ୍ ଅଦର୍ ଆଣ୍ଡ ଏଭ୍ରିୱାନ୍ ଏଲ୍ସ। ରୋହିଣୀ ଦେବୀ ଯାଇକରି ଯଶୋଦା ମା ତାଙ୍କୁ ପାଛୋଟି ଆଣିଲେ, ଯେମିତି ତୁଳନା ଦିଆଯାଉଛି ଗଙ୍ଗା ଯମୁନା ଭଳି ପବିତ୍ର ନଦୀ, ସେହିଭଳି ଭାବରେ ଏଇ ଦୁଇ ଜଣ ଯମୁନା କ'ଣ ଯଶୋଦା ଏବଂ ରୋହିଣୀ ଏମାନେ ବହୁତ ଆନନ୍ଦିତ ହୋଇଗଲେ। ବହୁତ ଦିନ ପରେ ତାଙ୍କର ଦେଖା ସାକ୍ଷାତ ହେଉଛନ୍ତି, ଏମାନଙ୍କୁ ସବୁ ସମ୍ବନ୍ଧ ରହିଛି। ଏବଂ ଯଶୋଦାଙ୍କର ଗୋଟେ ନାମ ମଧ୍ୟ ରହିଛି ଦେବକୀ, ଯଶୋଦାଙ୍କର ଗୋଟେ ନାମ ମଧ୍ୟ ରହିଛି ଦେବକୀ, ରୋହିଣୀ ଦେବକୀ ରୋହିଣୀ ଏମାନେ ସବୁ କ'ଣ ବସୁଦେବଙ୍କର ପତ୍ନୀ, ଯାହା ହଉ ଏ ଯେଉଁ ରହିଛନ୍ତି ନନ୍ଦ ମହାରାଜ ଏବଂ ବସୁଦେବ, ଏମାନଙ୍କର ପିତା ଜଣେ, ସିଏ ହେଉଛନ୍ତି କିଏ ଦେବମିଡ଼। ଦେବମିଡ଼ଙ୍କର ଯେଉଁ ବୈଶ୍ୟ ପତ୍ନୀଙ୍କର ଗର୍ଭରୁ ଆସିଛନ୍ତି ପର୍ଜନ୍ୟ, ଏବଂ ଦେବମିଡ଼ଙ୍କର ଏମାନେ ସବୁ ଯଦୁବଂଶରେ ଆସୁଛନ୍ତି। ଯଦୁବଂଶରେ ଭାଗବତ ନବମ ସ୍କନ୍ଧ ଅନ୍ତିମରେ ଦେଖିବେ ଜେନିଓଲୋଜି ରହିଛି, ବଂଶ ପରମ୍ପରା ରହିଛି, ସେଠି ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ରହିଛି ଆମର ଓଡ଼ିଆରେ ଏଥିରିକ ରହିଛି, ଓଡ଼ିଆ ବହିରେ ରହିଛି, ଆଗରୁ ନଥିଲା, ଏଥିରେ ଆପଣ ଓଡ଼ିଆ ବହିରେ ମଧ୍ୟ ପାଇବେ ନୂଆ ଯେଉଁ ଭାଗବତ ସେଟ୍ ହେଇଛି। ତେଣୁ ଇଏ ଯେଉଁ ତାଙ୍କର କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସିଛନ୍ତି ସୁରସେନ, ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ଏବଂ ପର୍ଜନଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ, ତେଣୁ ତାଙ୍କର ସେଇ ସମ୍ବନ୍ଧ ରହିଛି। ସେହିଭଳି ଭାବରେ ଭାଇ ହେବେ ଭାଇ ହିସାବ ହେବ। ତେଣୁ ଇଏ ଯେତେବେଳେ ଆସିଲେ ଯମୁନା କ'ଣ ଯେତେବେଳେ ଆସିଲେ ରୋହିଣୀ ଆସିଲେ, ଯଶୋଦା ତାଙ୍କୁ ପାଛୋଟିକି ଆଣିଲେ, ବହୁତ ଆନନ୍ଦରେ ସମସ୍ତେ ଆନନ୍ଦିତ ହେଉଛନ୍ତି, ଏବଂ ଅନ୍ୟମାନେ ସମସ୍ତେ ମଧ୍ୟ ଆନନ୍ଦିତ ହେଉଛନ୍ତି। ତେଣୁ ଇଏ କହୁଛି ଗୋପାଳ ଚମ୍ପୁର ଏଇଟା ବର୍ଣ୍ଣନା କରାଯାଇଛି ଯେ ଅଣ୍ଡରଷ୍ଟାଣ୍ଡିଂ ଦ୍ୟାଟ୍ ଷ୍ଟାର୍ଟିଂ ୱିଥ୍ ଜ୍ୟେଷ୍ଠ ମନ୍ଥ ରୋହିଣୀ ୱାଜ୍ ପ୍ରେଗନାଣ୍ଟ ଫର 3 months, ଯଶୋଦା ଆଇଡେଣ୍ଟିଫାଇଙ୍ଗ ୱିଥ୍ ହର୍ ବିକେମ୍ ମୋଷ୍ଟ ଜୟଫୁଲ। 3 months ପୂର୍ବର ଘଟଣା, ସେ ଇଏ ହେଇଥିଲେ ଗର୍ଭ ତାଙ୍କର ହେଇଥିଲା, ସେଇଟାକୁ ଜାଣିଲେ ରୋହିଣୀ ଜାଣିଲେ, ତେଣୁ ରୋହିଣୀ ସେ ଜାଣିଥିଲେ ତାଙ୍କର ଗର୍ଭରେ ସନ୍ତାନ ଅଛନ୍ତି। 3 months ପୂର୍ବରୁ ତାଙ୍କର ଗର୍ଭରେ ସନ୍ତାନ ଯାହା ହେଇଥିଲେ, ମାନେ ସନ୍ତାନ ଆସିଥିଲେ, ତେଣୁ ଏଇଟା ଜାଣିକି ଯଶୋଦା ତାଙ୍କୁ ସେଇଭଳି ବହୁତ ଆନନ୍ଦିତ ହେଲେ, କାରଣ ଏ ପର୍ଯ୍ୟନ୍ତ ଯଶୋଦାଙ୍କର କୌଣସି ସନ୍ତାନ ହେଇନାହିଁ। ଏ ପର୍ଯ୍ୟନ୍ତ ବହୁତ ବାର୍ଦ୍ଧକ୍ୟ ଅବସ୍ଥା ତାଙ୍କର ହେଇଯାଇଛି, କିନ୍ତୁ ସନ୍ତାନ କେଉଁଠି ହେଉନଥିଲା। ତେଣୁ ଏସବୁ ବହୁତ କଥା ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ରୋହିଣୀ ଥିଲେ ସେଇଠି ନନ୍ଦଗୋକୁଳରେ ଥିଲେ, ଯୋଗମାୟା ଦେନ୍ ଡେଷ୍ଟ୍ରଏଡ୍ ଦ 7 months ଏମ୍ବ୍ରିଓ ଇନ୍ ରୋହିଣୀ ସୁମ୍। ତେଣୁ ଯେତେବେଳେ ଏଇ ଯେଉଁ ଘଟଣାଟି ହେଇଥିଲା ସେହି ସମୟରେ କ'ଣ ହେଇଛି ନା, ତାଙ୍କର ରୋହିଣୀଙ୍କର ଗର୍ଭରେ ଯେଉଁ ସନ୍ତାନ ଥିଲେ ସେ 7 ମାସ ହେଇଯାଇଥିଲା ତାଙ୍କୁ, 7 ମାସ ହେଇଥିଲା ତାଙ୍କୁ, ସେ ଡେଷ୍ଟ୍ରଏ କରିଦେବା ତାଙ୍କୁ ନାଶ କରିଦେଲେ, କରିକରି ଟ୍ରାନ୍ସଫର୍ ଦ 7th month ଓମ୍ବ୍ରିଓ ଫ୍ରମ୍ ଦେବକୀ ସୁମ୍। ସେ ସମୟରେ ଦେବକୀଙ୍କର ଗର୍ଭରେ ଯେଉଁ ସନ୍ତାନ ଥିଲେ ସେ 7 ମାସର ବାଳକ, 7 ମାସର ଥିଲେ ଭଗବାନ ବଳରାମ, 7 ମାସ ଥିଲେ। ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 31 ଅଧ୍ୟାୟରେ, ଯେତେବେଳେ ଭଗବାନ ଯେତେବେଳେ ମାଆଙ୍କର ଗର୍ଭରେ ଗୋଟେ ସନ୍ତାନ ଆସୁଛି କିଭଳି ଭାବରେ ତାର ଡେଭଲପମେଣ୍ଟ ହେଉଛି, ପିତା ମାତାଙ୍କର ମିଶ୍ରଣଠୁ ସଙ୍ଗଠାରୁ ଆରମ୍ଭ କରିକି କିଭଳି ଭାବରେ ସେସବୁ ଡେଭଲପ୍ ହେଉଛି ସେସବୁ ବର୍ଣ୍ଣନା କରାଯାଇଛି। ଗୋଟେ କ'ଣ ବିନ୍ଦୁ ଭଳି ସେ ଛୋଟ ପିଲା ଯେ ଜାତ ହେଉଛି, ବିନ୍ଦୁ ଭଳି ରହୁଛି, ଆସ୍ତେ ଆସ୍ତେ ସେ ଡେଭଲପ୍ ହେଉଛି। ଆମର ଏ ପର୍ଯ୍ୟନ୍ତ ମେଡ଼ିକାଲ ସାଇନ୍ସ ଏତେ ଡେଭଲପ୍ ହେଇନାହିଁ, କ'ଣ ସବୁ ହେଉଛି ସେସବୁ ବିଷୟରେ ଜ୍ଞାନ ନାହିଁ, କିନ୍ତୁ ଆମର ବୈଦିକ ଶାସ୍ତ୍ରରେ ସବୁ ରହିଛି, ସବୁ ଜ୍ଞାନ ରହିଛି, ସବୁ ଜ୍ଞାନ ରହିଛି। 3 ମାସ ହେଲେ ସବୁ ଲିଙ୍ଗ ସବୁ ସ୍ପଷ୍ଟ ହୁଏ, 3 ମାସ ପୂର୍ବରୁ ଜଣେ ଜାଣିପାରିବ ନାହିଁ ପୁଅ ନା ଝିଅ, 3 ମାସ ପର୍ଯ୍ୟନ୍ତ ସେ ଲିଙ୍ଗ ସ୍ପଷ୍ଟ ହେଇନଥିବ, 3 ମାସରେ ସେଇଟା ବାହାରିବ। ତେଣୁ ମେଡ଼ିକାଲ ସାଇନ୍ସରେ ମଧ୍ୟ 3 ମାସ ହେଲା ପରେ ଯାଇକି ସେମାନେ କହେ ପୁଅ ଝିଅ ନୁହଁ, ଆଜିକାଲି ତ ସବୁ ବନ୍ଦ ହେଇଗଲାଣି, କିନ୍ତୁ ପାଶ୍ଚାତ୍ୟ ଜଗତରେ ହେଉଛି, ପୁଅ ହେଉଛି ନା ଝିଅ ହେବ ଜଣାପଡ଼ିବ 3 ମାସରେ। ଆମର ଏ ହେଉଛି ମେଡ଼ିକାଲ ସାଇନ୍ସ, ସବୁ ଜ୍ଞାନ ରହିଛି। କୃଷ୍ଣ କନସିୟସନେସ୍ ଇଜ୍ କମ୍ପ୍ଲିଟ୍ ସାଇନ୍ସ ଇନ୍ ଅଲ୍ ଆସ୍ପେକ୍ଟସ୍। ତେଣୁ ଇଏ ନୁହଁ, ମନଗଢ଼ା କଥା ନୁହଁ ଏସବୁ ଜିନିଷ। 7 ମାସ ଯେତେବେଳେ ହେବ ସେତେବେଳେ ତାଙ୍କର ଆସିବ ଚେତନା ଆସିବ, ଭାଗବତ ବର୍ଣ୍ଣନା କରାଯାଇଛି, ସେ ତାଙ୍କର ଭଗବାନ ପ୍ରାର୍ଥନା କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତା ପୂର୍ବରୁ ଚେତନା ନଥାଏ 7 ମାସ ପୂର୍ବରୁ। ତେଣୁ ଇଏ ଯେତେବେଳେ ଯୋଗମାୟା ସେ ପିଲାକୁ ଆଣିଥିଲେ, ସେ ଭଗବାନ ବଳରାମକୁ ଯେତେବେଳେ ଆଣିଲେ, ତାଙ୍କୁ 7 ବର୍ଷ 7 ମାସ ବୟସ ହେଇଥିଲା ମାଆଙ୍କ ଗର୍ଭରେ। ତେଣୁ ସେହି 7 ମାସର ବାଳକକୁ ବା ସନ୍ତାନକୁ ସିଏ ରୋହିଣୀଙ୍କ ଗର୍ଭରେ ସ୍ଥାପିତ କଲେ। ଭଗବାନଙ୍କର କାର୍ଯ୍ୟ ସବୁ ଯୋଗ ମାୟାଙ୍କର କାର୍ଯ୍ୟରେ ହେଉଛି। ତେଣୁ ଏଇଭଳି ଭାବିଲେ ଆଫ୍ଟର ଦି 14th month ପ୍ରେଗନାନ୍ସି, ତାମାନେ ବାଇ ଦିସ୍ ଆରେଞ୍ଜମେଣ୍ଟ ବଳରାମ ୱାଜ୍ ବର୍ନ ସ୍ଲାଇଟଲି ବିଫୋର୍ କୃଷ୍ଣ। ତେଣୁ ଭଗବାନ ବଳରାମଙ୍କର ଯେଉଁ ଆସନ୍ତା ପୂର୍ଣ୍ଣମୀ ହେବ ସେଇଦିନ ତାଙ୍କର ଆବିର୍ଭାବ ହେଇଥିଲା। ଗମ୍ଭା ପୂର୍ଣ୍ଣମୀ ଆମର ଓଡ଼ିଶାରେ ଓଡ଼ିଆରେ କୁହାଯାଏ, ଇଏ ହେଉଛି ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି, ସେହି ତିଥିରେ ଭଗବାନ ବଳରାମଙ୍କର ଆବିର୍ଭାବ ହେଇଥିଲା। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଭଗବାନ କୃଷ୍ଣଙ୍କର ଆବିର୍ଭାବକୁ ବସୁଦେବ ଏବଂ ନନ୍ଦ ମହାରାଜ ପାଳନ କରିଥିଲେ, କିନ୍ତୁ ଭଗବାନ ବଳରାମଙ୍କର ଆବିର୍ଭାବକୁ ଆମେ ଭକ୍ତମାନେ ପାଳନ କରିବା। ଭକ୍ତମାନେ ଭଗବାନ ବଳରାମଙ୍କର ଆବିର୍ଭାବକୁ ପାଳନ କରାଯାଇ ନାହିଁ, ସେଥିପାଇଁ ଭାଗବତ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଅନ୍ୟ ସବୁ ଆମେ ସବୁ ଶୁଣୁଛେ, ଏଇଟା ଗୋପାଳ ଚମ୍ପରେ ବର୍ଣ୍ଣନା କରାଯାଇଛି, ଅନ୍ୟ ସବୁ ଗର୍ଗ ସଂଗୀତା ଇତ୍ୟାଦିରେ ସବୁ ମଧ୍ୟ ହରିବଂଶରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କ'ଣ ହେଉଛି ନା, ଯେତେବେଳେ 14 ମାସ କମ୍ପ୍ଲିଟ୍ ହେଲେ ମାଆଙ୍କ ଗର୍ଭରେ, ସେହି ସମୟରେ ବଳରାମଙ୍କର ଆବିର୍ଭାବ, ଆଟ୍ ମୋଷ୍ଟ ଅସ୍ପିସିୟସ୍ ଟାଇମ୍। ବହୁତ କୃଷ୍ଣଙ୍କର ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ବଳରାମଙ୍କର ବର୍ଣ୍ଣନା କରାଯାଇନି ଭାଗବତମରେ, ତେଣୁ ଆମେ ଅନ୍ୟ ଶାସ୍ତ୍ରର ଆଶ୍ରୟ ନେଉଛେ। ତେଣୁ ଗୋଟେ ବହୁତ ପବିତ୍ର ସମୟରେ ଭଗବାନ ବଳରାମଙ୍କର ଆବିର୍ଭାବ ହେଲା, ବିପୁର ଶ୍ରାବଣ ମନ୍ଥ, ଶ୍ରାବଣ ମାସର ପୂର୍ବରୁ ଶ୍ରାବଣ ମନ୍ଥ ଶ୍ରାବଣ ପୂର୍ଣ୍ଣମୀ ତ ହେଲା, ଯାହା ହଉ ଡ୍ୟୁରିଂ ଶ୍ରାବଣ କନଷ୍ଟେଲେସନ୍, ସେଇ ଯେଉଁ ରହିଛି ନକ୍ଷତ୍ର ଇତ୍ୟାଦି ରହିଛି, ଏସବୁ ରହିଛି କ'ଣ, ରୋହିଣୀ ନକ୍ଷତ୍ର ଇନ୍ ଗ୍ରେଟ୍ ଜୟ ଗ୍ରେପ୍ ବା ଟୁ ହିଜ୍ ମୋଷ୍ଟ ବ୍ୟୁଟିଫୁଲ୍ ସନ୍ ଇଣ୍ଡାଉଡ଼୍ ୱିଥ୍ ଅଲ୍ କ୍ୱାଲିଟିଜ୍। ତେଣୁ ବଳରାମ ଏଇଭଳି ଭାବରେ ସର୍ବଗୁଣ ସମ୍ପନ୍ନ ହେଇକରି ଆବିର୍ବାହ ହେଲେ। ଜୟ ଭଗବାନ ବଳରାମ କି ଆବିର୍ବାହ ହେଲେ। ହି ୱାଜ୍ ଲାଇକ୍ ଦ ଫୁଲ୍ ମୁନ୍ ଏଣ୍ଡାଉଡ଼୍ ୱିଥ୍ ସାଇନିଂ ୱିଟନେସ୍ ହ୍ୱାଇଟନେସ୍। ସେ ପୂର୍ଣ୍ଣଚନ୍ଦ୍ର ଭଳି, ସେ ପୂର୍ଣ୍ଣମୀରେ ଜନ୍ମ ହେଇଥିଲେ, ତେଣୁ ପୂର୍ଣ୍ଣଚନ୍ଦ୍ର ଭଳି, ପୂର୍ଣ୍ଣଚନ୍ଦ୍ର ଭଳି ଏବଂ ଘୋର ବର୍ଣ୍ଣ ଧବଳ ବର୍ଣ୍ଣରେ ସେ ଆସିଥିଲେ। ଧବଳ ବର୍ଣ୍ଣ ସି ୱାର୍ ଏ ସି ଏଲିଫ୍ୟାଣ୍ଟ ଗିଭିଂ ବାର୍ଥ ଟୁ ଆନ୍ ଏଲିଫ୍ୟାଣ୍ଟ କପ୍ ଏଣ୍ଡାଉଡ଼୍ ୱିଥ୍ ଏଭିଡେଣ୍ଟ ପ୍ରାୱେସ୍। ରୋହିଣୀ ମାତା ମଧ୍ୟ ସେହିଭଳି ଭାବରେ ଗୋଟେ ହସ୍ତିନୀ ଭଳି ସେ ଏଇ ବଳରାମ ରୂପକ ହସ୍ତିକୁ ସେ ଜନ୍ମ ଦେଲେ। ଶିୱାଜ ଏ ଲୋଟସ୍ ଗିଭିଂ ବାର୍ଥ ଟୁ ଏ ହ୍ୱାଇଟ୍ ଲୋଟସ୍ ଏଣ୍ଡାଉଡ଼୍ ୱିଥ୍ ପିଓର ଷ୍ଟ୍ରିମ୍ସ ଅଫ୍ ଫ୍ରାଗ୍ରାନ୍ସ। ଯେମିତି ଗୋଟେ କ'ଣ ଗୋଟେ ପଦ୍ମ ଶିୱାଜ ସି କ'ଣ ଶିୱାଜ ଲୋଟସ୍ ସେ ଗୋଟେ ପଦ୍ମ, ସେ ଆଉ ଗୋଟେ ପଦ୍ମକୁ ଜାହାତ କରେଇଲେ ୱିଥ୍ ଦ ଷ୍ଟ୍ରିମ୍ସ ଅଫ୍ ଫ୍ରାଗ୍ରାନ୍ସ। ଏଇଭଳି ଭାବରେ ସୁଗନ୍ଧି ସେଠି ବ୍ୟାପି ଯାଉଥିଲା। ସେଠି ଦ ସନ୍ ୱାଜ୍ ଏ ମାସ୍ ଅଫ୍ ଗୁଡ୍ କ୍ୱାଲିଟିଜ୍। ସେଇ ଯେଉଁ ସନ୍ତାନ ଜାତ ହେଲେ ତାଙ୍କର ବହୁତ ସବୁ ଗୁଣ ଥିଲା, ଲାଇକ୍ ପରଫେକ୍ଟ ନଲେଜ୍ ଆଦିଗୁରୁ ଆଦିଗୁରୁ। ତେଣୁ ପୂର୍ଣ୍ଣ ଜ୍ଞାନ ତାଙ୍କର ଥିଲା ଏବଂ ହ୍ୱିଚ୍ ଗିଭ୍ ଅସ୍ପିସିଅସ୍ ନେଟ୍ ଟୁ ଅଲ୍ ହା ହିୟରର୍ସ। ଯେଉଁମାନେ ଶୁଣିବେ ସେମାନେ ମଧ୍ୟ ମଙ୍ଗଳ ପ୍ରାପ୍ତ ହେବେ। ଭଗବାନ ବଳରାମଙ୍କର ଆବିର୍ଭାବ। ରୋହିଣୀ ଗେଭ୍ ବାର୍ଥ ଟୁ ବଳରାମ ହୁଜ୍ ଫେସ୍ ୱାଜ୍ ଲାଇକ୍ ଦ ମୁନ୍। ଚନ୍ଦ୍ର ଭଳି ତାଙ୍କର ମୁଖ ଥିଲା ବଳରାମଙ୍କର, ସୁନ୍ଦର ଥିଲା। ହୁଜ୍ ଆଇଜ୍ ୱାର୍ ଲାଇକ୍ ଲାଇଟନିଂ, ତାଙ୍କର ଚକ୍ଷୁ ବିଦ୍ୟୁତ ଭଳି ଥିଲା, ବିଜୁଳି ଭଳି ଥିଲା। ହୁଜ୍ ହେୟାର୍ ୱାଜ୍ ଲାଇକ୍ ଏ ରେନ୍ କ୍ଲାଉଡ୍, ତାଙ୍କର ଯେଉଁ କେଶ ରାଜି ଥିଲା ମସ୍ତକରେ ଗୋଟେ ବାଦଲ ଭଳି ରହିଥିଲା, ବାଦଲ ଭଳି। ହୁଜ୍ କମ୍ପ୍ଲେକ୍ସନ୍ ୱାଜ୍ ଲାଇକ୍ ଏ ହ୍ୱାଇଟ୍ ଅଟମ୍ କ୍ଲାଉଡ୍, ତାଙ୍କର ଶରୀରର ରଙ୍ଗ କିଭଳି ଥିଲା ନା ଶ୍ୟାମବର୍ଣ୍ଣ ଅଟମ୍ କ୍ଲାଉଡ୍, ଅଟମ୍ କ୍ଲାଉଡ୍ ଭଳି ଥିଲା। ଆଣ୍ଡ ହୁଜ୍ ଏଫଲଜେନ୍ସ ୱାଜ୍ ଲାଇକ୍ ଦ ସନ୍, ତାଙ୍କର ଶରୀରରୁ ସୂର୍ଯ୍ୟ ଭଳି ଜ୍ୟୋତି ନିର୍ଗତ ହେଉଥିଲା। ଦିଜ୍ ଆର୍ ଆପ୍ରୋପ୍ରିଏଟ୍ କମ୍ପାରିଜନ୍ସ ସିନ୍ସ ୟୁ ହାଜ୍ ଏ ସ୍ପିରିଚୁଆଲ୍ ଚାଇଲ୍ଡ। ସେ ଜନ୍ମ କର୍ମ ସମେତ ଦିବ୍ୟମ୍, ଏ ଭୌତିକ ନୁହଁ ତାଙ୍କର, ତେଣୁ ଏସବୁ ତୁଳନା ଦିଆଯାଇଛି। ତାପରେ କୁହାଯାଉଛି ହିଜ୍ ବଡି ୱାଜ୍ ହ୍ୱାଇଟ୍, ତାଙ୍କ ଶରୀର ଧବଳ ବର୍ଣ୍ଣ ଥିଲା। ହି ହ୍ୟାଡ୍ ଏ ୟଙ୍ଗର୍ ବ୍ରଦର୍ ଆଣ୍ଡ ୱିଲ୍ ବି ଏ କିଲର୍ ଅଫ୍ ଡେମନ୍ସ, ତାଙ୍କର ଜଣେ ଏଇଟା ସବୁ ଜ୍ୟୋତିଷମାନେ ଆସି ତାଙ୍କର ଜାତକର୍ମ ସବୁ ହେଇଛି, ବସୁଦେବ ପଠାଇଥିଲେ ବ୍ରାହ୍ମଣମାନଙ୍କୁ, ସେସବୁ ଜାତକର୍ମ କରିଛନ୍ତି ସେମାନେ। ସେମାନେ ସବୁ କହିଲେ ଇଏ ହେଉଛନ୍ତି ଇଏ ବଳରାମ, ଆଙ୍କର ଜଣେ ଭବିଷ୍ୟତରେ କ'ଣ ହେବ ସବୁ କୁହାଗଲା, ଆଙ୍କର ଜଣେ ସାନ ଭାଇ ଏବେ ଆସିବେ, ସେ ହେଉଛନ୍ତି ଗଦ, ଏ ରୋହିଣୀଙ୍କର ପୁତ୍ର ଆସି ପରେ ଆସିବେ ଗଦ। ଆଣ୍ଡ ହି ୱିଲ୍ ବି ଏ କିଲର୍ ଅଫ୍ ଡେମନ୍ସ, ସବୁ ମୁସଲମାନଙ୍କୁ ହତ୍ୟା କରିବେ, ମୁସଲମାନଙ୍କୁ ହତ୍ୟା କରିବେ। ହି ୱିଲ୍ ବି ଦ ପ୍ରୋଟେକ୍ଟର୍ ଅଫ୍ କାଓଜ୍ ଆଣ୍ଡ ଦ କିଲର୍ ଅଫ୍ ଧେନୁକ, ସେ ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ଏବଂ ସେ କ'ଣ କରିବେ ନା ଧେନୁକା ଆସୁରକୁ ବଦ୍ଧ କରିବେ। ଏ ଦଶମ ସ୍କନ୍ଧ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଭଗବାନ ପୌଗଣ୍ଡ ଲୀଳାରେ ଏଇଟା କରାଯିବ ଧେନୁକା ଆସୁର। ହି ହ୍ୟାଡ୍ ଲଙ୍ଗ ଆର୍ମସ୍ ଆଣ୍ଡ ୱିଲ୍ ଦ କିଲର୍ ଅଫ୍ ପ୍ରଣମ୍ବ, ତାଙ୍କର ଆଜାନ ଲମ୍ବିତ ଭୁଜୌ, ତାଙ୍କର ବହୁତ ଦୀର୍ଘ ବାହୁ ରହିଛି ହେବ ଏବଂ ସିଏ ପ୍ରଳମ୍ବକୁ ହତ୍ୟା କରିବେ। ଏଇଟା ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏବଂ ହି ଇଜ୍ କଲ୍ଡ ରାମ ବଟ୍ ୱିଲ୍ ବି ଦ କିଲର୍ ଅଫ୍ ଦିବିଦ, ତାଙ୍କର ନାମ ହେବ ରାମ, ରାମ ହେବ ଏବଂ ଦ୍ୱିବିଦକୁ ଅସୁରକୁ ସେ ହତ୍ୟା କରିବେ, ହୁ ଆସୋସିଏଟେଡ୍ ୱିଥ୍ ରାମ। ସେ ଏଇ ଦଶମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯିବ, ଦ୍ୱିବିଦକୁ ହତ୍ୟା କରିବେ ଭଗବାନ। ଦ୍ୱିବିଦ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସେ ଥିଲେ, ଆମେ ସବୁ ଶୁଣିବା, କେତେ କୁହାଯିବ କହିବନି, ଯେତିକି ହେଇଯାଇପାରିବ। ଦ ଆଷ୍ଟ୍ରୋଲୋଜର୍ସ ପ୍ରେଜ୍ଡ ହିମ୍ ଇନ୍ ଦିସ୍ ୱେ, ସବୁ ଜ୍ୟୋତିଷମାନେ ସବୁ ଆସିକରି ତାଙ୍କର ଏଇଭଳି ଭାବରେ ଗୁଣଗାନ କଲେ, ଏଇଭଳି ଭାବରେ ଗୁଣଗାନ କଲେ ଭଗବାନ ସେ ଦ ବାର୍ଥ ଆଣ୍ଡ ନେମ୍ ସେରିମୋନି ୱେର୍ ପରଫର୍ମ ସିକ୍ରେଟଲି ଆଣ୍ଡ ଦ ଆଡ଼ଭାଇସ୍ ଅଫ୍ ବସୁଦେବ ବଟ୍ ଏକ୍ସପର୍ଟ ବ୍ରାହ୍ମଣ ହୁଜ୍ ନେମ୍ ଏଣ୍ଡେଡ୍ ଇନ୍ ଶର୍ମା। ତେଣୁ ଏସବୁ ବ୍ରାହ୍ମଣମାନେ ସବୁ ଆସୁଥିଲେ ଶର୍ମା, ଶର୍ମା ଟାଇଟଲ ବାଲା ସବୁ ଆସୁଥିଲେ ଶର୍ମା, ଆମକୁ ଶର୍ମା, ଆମକୁ ଶର୍ମା, ବହୁତ ଶର୍ମା ସବୁ ଆସିଥିଲେ ଶର୍ମା। ବସୁଦେବ ପଠାଇଥିଲେ ବହୁତ ଗୁପ୍ତ ଭଗବାନଙ୍କର ସେମିତି ନାମକରଣ ହେବ, ଆମେ ଆମେ ଶୁଣିବା ନାମକରଣ ଭଗବାନଙ୍କର। ମୁଁ ଆଜି ଭାବୁଥିଲି ନାମକରଣ କରିବା ଶୁଣିବା ମାନେ କହିବା ପାଇଁ, କାରଣ ମୁଁ ପ୍ରସ୍ତୁତ ନଥିଲି, କିନ୍ତୁ ତାପରେ ଭଗବାନ ସେଇଟା ଚାହିଁଲେ ନା ନା ତାଙ୍କର ନାମକରଣ ପୂର୍ବରୁ ଜନ୍ମକରଣଟା କୁହାଯିବ ନା, ଆଉ ତେଣୁ ମୁଁ ସେଥିପାଇଁ ଆଣିଲି ଏଇଟାକୁ ଆଣିକିରି କହୁଛି। ଏଇଟା ଗୋପାଳ ଚମ୍ପରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ଜନ୍ମ ହେଲେ ଶଙ୍କର ମନଟା ବହୁତ ଦୁଃଖ ଥିଲା, ଆନନ୍ଦ ଘନ କିନ୍ତୁ ସିଏ ମନ ଦୁଃଖ ଥିଲା। ତାପରେ ବର୍ଣ୍ଣନା କରି ଆଫ୍ଟର ଦି ବାର୍ଥ ଅଫ୍ ବଳରାମ ଅଣ୍ଟିଲ୍ ଦ ବାର୍ଥ ଅଫ୍ ହିଜ୍ ୟଙ୍ଗର୍ ବ୍ରଦର୍ ଦେର୍ ୱାଜ୍ ଡଲ୍ନେସ୍। କୃଷ୍ଣଙ୍କର ଆବିର୍ଭାବ ହେବା ପର୍ଯ୍ୟନ୍ତ ଭଗବାନ ବଳରାମ ମନ ଦୁଃଖରେ ରହିଥିଲେ, ଭଗବାନ ନାହାନ୍ତି, ସାନ ଭାଇ ନାହିଁ, ତାଙ୍କର ପ୍ରଭୁ, ସାନ ଭାଇ ହେଲେ ବି ସେ ପ୍ରଭୁ, ତେଣୁ ସେ ମନ ଦୁଃଖରେ ରହୁଥିଲେ। ଦେର୍ ଆଜ୍ ୱାନ୍ ରିମେଡ଼ି ହାୱର୍, ଥରେ କ'ଣ ହେଇଛି, ହ୍ୱେନ୍ ବଳରାମ ସ୍ୟାଟ୍ ଅନ୍ ଦ ଲାପ୍ ଅଫ୍ ଯଶୋଦା ହୁ ହେଲ୍ଡ କ୍ରିଷ୍ଣ ଇନ୍ ଅର୍ ହାର୍ଟ ଦେଶ ଦେଟ୍ ବଳରାମ ବିକେମ୍ ଭେରି ହାପି। ଯଶୋଦା ମାତା କୃଷ୍ଣ ତାଙ୍କର ଗର୍ଭରେ ଥିଲେ, ଏଇଟା ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, ଭାଗବତରେ ବର୍ଣ୍ଣନା କରାଯାଏ, ହରିବଂଶରେ ଅନ୍ୟ କ'ଣ ଗର୍ଗ ସଂଗୀତା ଇତ୍ୟାଦିରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯଶୋଦା ମାଆଙ୍କର ଗର୍ଭରେ ଏ ସନ୍ତାନ ଭଗବାନ କୃଷ୍ଣ ଥିଲେ। ତେଣୁ ଯେତେବେଳେ ବଳରାମଙ୍କୁ ନିଜ କୋଡ଼ରେ ବସାଉଥିଲେ ସେତେବେଳେ ଭଗବାନଙ୍କୁ ସେ ସ୍ପର୍ଶ ପାଉଥିଲେ, ବଳରାମ କୃଷ୍ଣଙ୍କର ସ୍ପର୍ଶ ପାଉଥିଲେ, ତେଣୁ ସେ ବହୁତ ଆନନ୍ଦିତ ହେଉଥିଲେ। ଏଭଳି ଭାବରେ କଥା, ତେଣୁ ଏଇଭଳି ଭାବରେ ଭଗବାନଙ୍କର ଆବିର୍ଭାବ ହୋଇଗଲା, କିନ୍ତୁ ଭାଗବତମରେ ଶିଶୁ ବର୍ଣ୍ଣନା କରାଯାଇ ନାହିଁ। କାହିଁକି ବର୍ଣ୍ଣନା କରାଯାଇ ନାହିଁ, ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କ କୃଷ୍ଣଙ୍କର ଲୀଳାରେ ଏତେ ଆବେଶ ଆସିଯାଇଛି, ତେଣୁ ବଳରାମଙ୍କ ଲୀଳାକୁ ଆଉ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ତେଣୁ ଏଭଳି ଭାବରେ ଭଗବାନ କୃଷ୍ଣଙ୍କର ଲୀଳାକୁ ସେ ବର୍ଣ୍ଣନା କରିଛନ୍ତି। ଆମେ କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରିବା ନାହିଁ, କୃଷ୍ଣ ଲୀଳା ବର୍ଣ୍ଣନାକାରୀ ଅଲଗା ଅଛନ୍ତି, ବକ୍ତା ସେ ଅଲଗା କହିବେ, ଆମେ ଆଉ ସେ ବିଷୟରେ ଆଲୋଚନା କରିବା ନାହିଁ, ଆମେ ବଳରାମଙ୍କର କଥା କହିବା, ବଡ଼ ଭାଇଙ୍କ କଥା। ତେଣୁ ତାପରେ ଭଗବାନ ଜନ୍ମାଷ୍ଟମୀ ଆସିବ, ଜନ୍ମାଷ୍ଟମୀରେ ଭଗବାନଙ୍କର ଆବିର୍ଭାବ ହେବ ଜନ୍ମାଷ୍ଟମୀରେ। ତେଣୁ ଏଇ ଜନ୍ମାଷ୍ଟମୀ ଦିନ ମଧ୍ୟ ବଳରାମ କ'ଣ କରୁଛନ୍ତି, ସେତେବେଳେ ତାଙ୍କୁ 8 ଦିନ ହେଇଥିବ, ଭଗବାନ ଯେତେବେଳେ ଜନ୍ମ ହେଲେ କଂସର ବନ୍ଦୀଶାଳାରେ ଜନ୍ମ ହେଇଥିଲେ ସେହି ସମୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଏଇସବୁ ଭଗବାନଙ୍କ ଲୀଳାକୁ ଆମେ ବର୍ଣ୍ଣନା କରିବା ନାହିଁ, ଖାଲି ସଂକ୍ଷେପରେ କହିଦେବା, କାରଣ ଏଇ ପ୍ରସଙ୍ଗରେ ଆସୁଛି। ସେତେବେଳେ ଯେତେବେଳେ ବଳରାମ ଭଗବାନ କୃଷ୍ଣ ଆବିର୍ଭାବ ହେଲେ କଂସର ନନ୍ଦୀ ବନ୍ଦୀଶାଳାରେ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରାତି ଅଧ ରାତ୍ରି 12ଟାରେ ଅର୍ଦ୍ଧରାତ୍ରିରେ ଭଗବାନ କୃଷ୍ଣ ଆବିର୍ଭାବ ହେଲେ, ଯେତେବେଳେ ଆବିର୍ଭାବ ହେଲେ ତାଙ୍କ ଆବିର୍ଭାବକୁ ଆମେ ବର୍ଣ୍ଣନା କରିବା ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ସେ ସମୟରେ ଭଗବାନ ଯେଉଁ ଆବିର୍ଭାବ ହେଲେ ଦେବକୀ ଦେଖିପାରୁ ଅଦ୍ଭୁତମ ବାଳକମ୍ ତମ ଅଦ୍ଭୁତମ ବାଳକମ୍ ଅମ୍ବୁଜେ କ୍ଷଣମ୍, ତାଙ୍କର ମଧ୍ୟ ସେଇଭଳି ଭାବରେ ରହିଛି ଅଦ୍ଭୁତ ବାଳକ ସେ ଭଗବାନ ଅମ୍ବୁଜେ କ୍ଷଣମ୍, ତାଙ୍କର ଚକ୍ଷୁ ପଦ୍ମ ଫୁଲ ଭଳି ରହିଛି ଅମ୍ବୁଜେ କ୍ଷଣମ୍, ଚତୁର୍ଭୁଜ ଧାରଣ କରିଛନ୍ତି, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି ଏବଂ କୌସ୍ତୁଭ ମଣି ଧାରଣ କରିଛନ୍ତି। ଏଇଭଳି ଭାବରେ ତାକୁ ଆବିର୍ଭାବ ହେଇଛନ୍ତି ଭଗବାନଙ୍କର ଆବିର୍ଭାବ, ଏଇଭଳି ଜନ୍ମ କର୍ମ ଚମେ ଦିବ୍ୟମ୍, ଯେତେବେଳେ ଆବିର୍ଭାବ ହେଉଛନ୍ତି ଦେବକୀ ମାତାଜୀ ଦିବ୍ୟ ମୂର୍ଚ୍ଛା ଯାଇଛନ୍ତି, ତେଣୁ ସେ ଦେଖିପାରିନାହାନ୍ତି ତାଙ୍କର ପୁତ୍ରର ଆବିର୍ଭାବକୁ ସେ ଦେଖିପାରିନାହାନ୍ତି, କିନ୍ତୁ ବସୁଦେବ ଦେଖିଛନ୍ତି, ଐକ୍ଷତ ବସୁଦେବ ଦେଖିଛନ୍ତି ଭଗବାନଙ୍କର, ଦେଖିକିରି ସବୁ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସବୁ ସ୍ତୁତି ବର୍ଣ୍ଣନା କରାଯିବ। ପ୍ରଥମେ ବସୁଦେବ ସ୍ତୁତି କରିବା ପାଇଁ ଆରମ୍ଭ କଲେ, ତାପରେ ଯଶୋଦା କ'ଣ ଦେବକୀଙ୍କର ପୁଣି ମୂର୍ଚ୍ଛା ଚାଲିଗଲା, ତେଣୁ ସିଏ ମଧ୍ୟ ସ୍ତୁତି କରିଛନ୍ତି। ଏଇଭଳି ଭାବରେ ଯେତେବେଳେ ସ୍ତୁତି କରୁଛନ୍ତି ସେହି ସମୟରେ ଦେବକୀ ମାତା ସ୍ତୁତି କରିଛନ୍ତି, ପ୍ରଭୁ ଆପଣ ଏଇଭଳି ଭାବରେ ଯଦି ଜନ୍ମଗ୍ରହଣ କରିବେ ଲୋକମାନେ ମୋତେ ହସିକିରି ଉଡ଼େଇଦେବେ, ମୋତେ ହସାରେ ଉଡ଼େଇଦେବେ, କହିବେ ଇଏ ଦେବକୀ ଗୋଟେ ଭଗବାନ ଜନ୍ମ କରିଛି, କହିବେ ମୋତେ ହସିବେ ସବୁ, ତେଣୁ ଆପଣ ଗୋଟେ ସାମାନ୍ୟ ବାଳକ ହେଇଯାଆନ୍ତୁ, ଏଇଭଳି ଭାବେ ନରଶିଶୁ ହେଇଯାଆନ୍ତୁ। ଏଇଭଳି ଭାବେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ମଧ୍ୟ ସେଇଭଳିଆ ହେଇଥିଲା କି ଯେ ନର ଲୀଳା ଏସବୁ ରହିଛି ରାମାୟଣରେ ରାମଚନ୍ଦ୍ର ମାନସରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଦେବକୀ ଏବଂ ବସୁଦେବ ପ୍ରାର୍ଥନା କଲେ ଭଗବାନ ତାଙ୍କୁ କହିଲେ, ଭଗବାନ କହିଲେ ଯେ ତମେ ପ୍ରକୃତରେ ମୁଁ କାହିଁକି ଏ ରୂପରେ ଆବିର୍ଭାବ ହେଇଛି ନା ବହୁ ବର୍ଷ ତଳର ଘଟଣା, ତମେ ସେତେବେଳେ ସୁତପା ଏବଂ କୃଷ୍ଣ ଥିଲ, ତମେ 12,000 ବର୍ଷ ଧରି ତପସ୍ୟା କରିଥିଲ ମୋତେ ପୁତ୍ର ରୂପରେ ପ୍ରାପ୍ତ ହେବା ପାଇଁ ବା ମୋ ଭଳି ପୁତ୍ର ପ୍ରାପ୍ତ ହେବା ପାଇଁ ମୁଁ ଏଇ ରୂପରେ ଆବିର୍ଭାବ ହେଇଥିଲି, ଯେଉଁ ରୂପରେ କଂସର ବନ୍ଦୀଶାଳରେ ଭଗବାନ ଆବିର୍ଭାବ ହେଲେ। ତେଣୁ ଏଇଭଳି ଭାବରେ ହେଇକିରି କହିଲେ ତମେ ଯଦି କଂସ ପାଖରୁ ଭୟ କରୁଛ ତାହେଲେ ମୋତେ ନେଇକିରି ନନ୍ଦଙ୍କର ଗୋକୁଳରେ ଛାଡ଼ିଦେଇ ଆସ। ଏକଥା ସବୁ ଆମେ ସଂକ୍ଷେପରେ କହିଦେଲେ, ତତଶ୍ଚ ସୌରୀର୍ ଭଗବତ ପ୍ରଚୋଦିତ ସୂତଂ ସମାଦାୟ ସୁତିକା ଗୃହାତ୍ ଯଦା ବହିର୍ଗନ୍ତୁମ୍ ଇଏ ସ ତରିୟ ଯାହା ଯୋଗ ମାୟା ଜନି ନନ୍ଦ ଯାୟା। ଯଦା ତତଶ୍ଚ ସୌରୀ ଭଗବତ ପ୍ରଚୋଦିତ, ସୌରୀ କହିଲେ ଇଏ ଯେଉଁ ବସୁଦେବ ଭଗବାନଙ୍କ ଦ୍ୱାରା ପ୍ରଚୋଦିତ ହେଇକିରି ବା ଭଗବାନଙ୍କ ଦ୍ୱାରା ଆଦେଶ ପ୍ରାପ୍ତ ହେଇକିରି ସୁତଂ ସମାଦାୟ ସୁତିକା ଗୃହତ୍, ସେ ତାଙ୍କର ହସ୍ତରେ ବେଣୀ ଥିଲା, ପାଦରେ ବେଣୀ ଥିଲା, ସବୁ ବନ୍ଧା ହେଇଥିଲେ, କଂସର ବନ୍ଦୀଶାଳରେ ବନ୍ଧ ହେଇଥିଲେ, କିନ୍ତୁ ଭଗବାନଙ୍କୁ ଯେତେବେଳେ ସୁତଂ ସମାଦାୟ ସମ୍ୟକ ରୂପରେ ଆଦାୟ ସମୟରେ ଯାଇକିରି କୋଳରେ ଧରିଲେ, ହାତରେ ଧରିଲେ, ଧାରଣ କଲେ ଭଗବାନଙ୍କୁ ଧରିକିରି ସୁତିକା ଗୃହତ୍, ସେଇ ବନ୍ଦୀଶାଳା ହେଉଛି ତାଙ୍କ ସୁତିକା ଗୃହ। ସେଇଠୁ ଯେତେବେଳେ ଯଦା ବହିର୍ଗନ୍ତୁମ୍ ଇଏ ସ ତରିୟ ଯା, ଯେତେବେଳେ ଯିବା ପାଇଁ ବାହାରୁଛନ୍ତି କେମିତି ଯିବେ, ବନ୍ଧା ହେଇଛନ୍ତି, ସବୁ ହେଇଛନ୍ତି, କେମିତି ଯିବେ, ସେହି ସମୟରେ ଅଜା ଯାହା ଯୋଗ ମାୟା ଅଜନୀ ନନ୍ଦ ଯାହା, ସେହି ସମୟରେ ଯଦା ତଦା ଯେତେବେଳେ ଧାରଣ ଯିବା ପାଇଁ ବସୁଛନ୍ତି ସେହି ସମୟରେ ଯଶୋଦାଙ୍କର ଇଏ ନନ୍ଦ ଯାହା, ନନ୍ଦଙ୍କର ପତ୍ନୀ ଯଶୋଦାଙ୍କର ଏଇ ଯୋଗ ମାୟା ଯାହା ହେଲେ, ଖାଲି ଯୋଗ ମାୟା ବୋଲି କୁହାଗଲା, କିନ୍ତୁ ତାଙ୍କର ଦୁଇ ଜଣ ଯାଆଁଳ ସନ୍ତାନ ଯାହାତ ହେଇଛନ୍ତି, ଏଇଟା ହରିବଂଶରେ ବର୍ଣ୍ଣନା କରାଯାଇଛି, ଏଇଟାକୁ ସୁଖଦେବ ଗୋସ୍ୱାମୀ କହିଲେ ନାହିଁ। ତେଣୁ ଏ ଗୁହ୍ୟ ବହୁତ ଗୁପ୍ତ ଜିନିଷ ରହିଛି, ବହୁତ ସବୁ ଜିନିଷ ପ୍ରକାଶ କରାଯାଏ ନାହିଁ, ଭଗବାନ ବିଷୟରେ ସବୁ ଜିନିଷ ପ୍ରକାଶ କରାଯାଏ ନାହିଁ। ଯେଉଁମାନଙ୍କର ଆସିବ ପ୍ରଭୁପାଦ ମହାରାଜ ସବୁ କଥା ପ୍ରକାଶ କରିନାହାନ୍ତି, ଯେତେବେଳେ ଯେଉଁମାନଙ୍କର ଯେତେ ଆଗ୍ରହ ଆସିବ ସେମାନେ ତା ଭିତରୁ ପ୍ରବେଶ କରିବେ, ସେ ଖାଲି ସଂକ୍ଷେପରେ ଦେଇଦେଇଛନ୍ତି, ସୂଚନା ଦେଇଦେଇଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଶ୍ରୀଧର ସ୍ୱାମୀ, ଏସବୁ ଆଚାର୍ଯ୍ୟମାନଙ୍କ କଥା କହିଦେଇଛନ୍ତି, ସନାତନ ଗୋସ୍ୱାମୀ ଏମାନେ ସବୁ କହିଛନ୍ତି, ସେ ଯଦି ପ୍ରଭୁପାଦ ମହାରାଜ ସବୁଙ୍କ ବିଷୟରେ କହିଥାନ୍ତେ ତାହେଲେ ସେତେବେଳେ ସେମାନେ ଗ୍ରହଣ କରିପାରିନଥାନ୍ତେ, ଯେଉଁ ସମୟରେ ଯେଉଁ କଥା ହେଇପାରିବ। ତେଣୁ ଏଇଭଳି ଭାବରେ ସେଠି ସେହି ସମୟରେ ଯଶୋଦା ମା ଏ କନ୍ୟାଙ୍କୁ ପ୍ରସବ କଲେ ବୋଲି ବା ସନ୍ତାନ ଜାତ କରେ ବୋଲି କୁହାଯାଉଛି, କିନ୍ତୁ ସେ ସମୟରେ ପ୍ରକୃତରେ ସେ ଦୁଇ ଜଣ ପିଲାକୁ ଜାତ କରିଥିଲେ, କିନ୍ତୁ ଭଗବାନଙ୍କର ଏଭଳି ଲୀଳା ମଥୁରା ଏବଂ ଗୋକୁଳରେ ସମସ୍ତେ ଶୋଇପଡ଼ିଲେ, ଏଭଳି ଆଶ୍ଚର୍ଯ୍ୟ କଥା, ସମସ୍ତେ ରଖିମାନେ ଯେଉଁ ରହିଥିଲେ ସେକ୍ୟୁରିଟି ମାନେ ସମସ୍ତେ, ଏମିତିକି ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କୁକୁର ବିଳେଇ ମଧ୍ୟ କେହି ଜାଗ୍ରତ ରହି, ଭଗବାନଙ୍କ ବ୍ୟବସ୍ଥା, ସମସ୍ତେ ଶୋଇପଡ଼ିଲେ, କଂସ ମଧ୍ୟ ଶୋଇପଡ଼ିଲା, କଂସ ତାର ନିଦ୍ରା ହୁଏ ନାହିଁ, ତାର ନିଦ୍ରା ହୁଏ ନାହିଁ, କିନ୍ତୁ କଂସ ମଧ୍ୟ ଶୋଇପଡ଼ିଲା, ଏଭଳି ଭାବରେ ରହିଛି ଘଟଣା। ତେଣୁ ଏଇଭଳି ଭାବରେ ଯେତେବେଳେ ଯାଉଛନ୍ତି କ'ଣ ହେଉଛି ନା, ତୟା ହୃତପତ୍ୟୟ ସର୍ବବୃତ୍ତେଷୁ ଦ୍ୱାସ୍ତେଷୁ ପୌରେଷୁପି ସାହିତ୍ୟେଶ୍ୱଥ ଦ୍ୱାରଶ୍ଚ ସର୍ବା ପିହିତା ଦୂରତୟା ବୃହତ୍ କପାଟା ୟଶକୀଳ ଶୃଙ୍ଖଳେଇ ତାହା କୃଷ୍ଣ ବାହେ ବସୁଦେବ ଆଗତେ ସ୍ୱୟଂ ବ୍ୟବର୍ଜନ୍ତ ଯଥା ତମୋ ରବେ बवर्ष पर्जन्य उपासुगर्जित शेषो अन्वगात भारी निवारण फणी। बड़देव कथा आसला से आम कहले यहाँ को श्लोक रही बड़देव कथा है भगवान जिते धारण करी तया ऋत ऋत प्रत्यय सर्वभूतेषु भगवान धारण करके जो द्वास्तेषु पौरुषेषु समस्त है कौन है ऋत प्रत्यय समस्त सब जो जाग्रत अवस्था थे सब निद्रित अवस्था हो गले निद्रित अवस्था स्थायीतेषु अथ समस्त शोपड़े बहुत सिक्युरीटी सब रही थे समस्त शोपड़े द्वार रे बहुत सब द्वारी सब रही थे सब शोपड़े हैं बृहत कपाट कपाट सकील श्रृंखल विराट विराट कपाट लगी से बृहत कपाट एवं सब कलप सब पड़ा चाई पड़ा किंतु ता कृष्ण बाहे वसुदेव आगते कृष्ण को बाहन करी हाथ में धरिकी आम श्रीसमंद राधाकुंद साहब महाराज कहते गोटे पेटिका थिला पेटिका थिला से पेटिका रे बहुत सुंदर कोमल सज्जा थिला एवं भगवान को सेठी ताकु रखिकी हाथ में धारण कर वसुदेव आसुच्चा सब खोलीगला किमी खोलीगला से कहुची स्वयं व्यवर्जंत यथा तुम रे जमती सूर्य उदय हेले अंधकार चली जाए एवं सूर्य उदय हेले अंधकार को घोड़िया पड़े दरकार पड़े ना जा अंधकार पढ़ा पढ़ा घोड़े पड़े ना से भाव में भगवान जो धारण कले ये सब कथ अटोमेटिकल सब हो गला कबाट खोलीगला ये होगा सब होगा सब होगा स्वयं व्यवर्जत सब सब मन को मन होगा यहाँ केमी आम जाना ना से उदाहरण दौरान सूर्य उदय हेले जमी अंधकार चली जाए बवर्ष पर्जन्य उपासुगर्जित जन्माष्टमी रात्रि अधरे सब वर्षा होजन्य उपासुगर्जित धीरे धीरे गर्जन होशी जोर होना भगवान डिस्टर्ब हो बोल धीरे धीरे राधाकृष्ण से महाराज कहते होती शेष अन्नघात भारी निवारण फणी तेणु वसुदेव जो जा कबाट खोली जाऊ जमी आम सब आजिकल सब हो गेट पाक पड़ेगा से खोली अटोमेटिक खोली अटोमेटिक खोली खोलिया दरकार ना आजिकल टेक्नोलोजी हो गला कि समय सब चाबी पड़ा ये सब चाबी न पड़ी खोल चाबी न पड़ी खोल ना चाबी खोलाई खोली जा किंतु से चाबी पड़ी मत खोलीगला ये भगवान टेक्नोलोजी ए आईएस टेक्नोलोजी ये सब खोलीगला सब द्वारी मान सब गढ़ुंट घुंगुड़ी मारूँ सब गोकुले मत से भाव में गोकुले रोच्च आम यश्न यथा ने कहीं ये बलराम लीला आसूसी तेणु से कहुची बवर्ष पर्जन्य उपासुगर्जित धीरे धीरे गर्जन करी हूँ मृदंग इत्यादि बाजला भाया भगवान को उत्सव पालन कर देवता अनक दुंदुभी रही भगवान जन्म देवता मान दुंदुभी नाद करुले भगवान पिता जन्म आ भगवान जन्म देवता मान चुपचाप रे तेणु मेघ मध्य ये करजन मान तार साउंड बज सी कर सुंदर शब्द आसुच्छी शेष अनुघात भारी निवारण फणी शेष भगवान बलदेव हाँ से दिन आठ आठ दिन होते बेलू भगवान का आविर्भाव पूर्व से जन्म होते से पूर्णमी तिथि पाखापाखी तेणु से कौन करना शेष अनुघा से पछ पे जाऊँच वर्षा होसुदेव छता फता धरी ना कि जापार ना वर्षा होली से जापार ना वर्षा हो जापार ना कहीं ना ये शेष कौन कर अनुघा पछ पे जाऊँच भारी निवारण भारी को निवारण कर फणे फणा द्वारा अनंत फणा अनंत फणा रही एक हजार फणा रही अनंतदेव तेणु फणारे निवारण कर भाव में भगवान आसिले वसुदेव आणिकी आसिले सब कथा मोर प्रभु कहे तेणु आम आवश्यक आलोचना करवा ना यही भाव में भगवान का आविर्भाव हम पालन कर भगवान लीला सब रही छः दिन में किभली भाव रहा पुतना को हत्या करते सब कथ रही पुतना को उद्धार करते भाव में भागवतम कह हाँ ଭଗବାନଙ୍କର ଶହେ ଦିନର ଘଟଣା, ଭଗବାନ ଯେତେବେଳେ ଶହେ ଦିନ ହେଇଯାଇଥିଲା, ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଭଗବାନ ନାମକରଣ, ଭଗବାନ ନାମକରଣ ହେଲା ସେ ସମୟ ପର୍ଯ୍ୟନ୍ତ ବଳରାମଙ୍କ ନାମକରଣ ହେଇଯାଇଛି, ବଳରାମଙ୍କ ନାମକରଣ ହେଇଯାଇଛି ଆମେ କହିଲେ ନା ସବୁ କୁହାଯାଇ ସେମାନେ କହିଥିଲେ। ଭଗବାନ ମଧ୍ୟ ଗୋଲୋକ ଧାମରେ ନାମକରଣ କରିଛନ୍ତି ଏବଂ ବ୍ରାହ୍ମଣମାନେ ମଧ୍ୟ ନାମକରଣ କରିଛନ୍ତି, କିନ୍ତୁ ତଥାପି ନନ୍ଦ ମହାରାଜ ଏଇ ଯେତେବେଳେ ଯାଇ ପହଞ୍ଚିଲେ ଗର୍ଗାଚାର୍ଯ୍ୟ ଯାଇ ପହଞ୍ଚିଲେ, ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗର୍ଗାଚାର୍ଯ୍ୟ ଯେତେବେଳେ ଯାଇ ପହଞ୍ଚନ୍ତି ତାଙ୍କୁ କହୁଛନ୍ତି, ମହତ୍ ବିଚରଣ ନୃଣାଙ୍ଗ ଗୃହିଣାଙ୍ଗ ଦିନଚେତସା ନିଶ୍ରୟସା ଭଗବାନ ନା କଳ୍ପତି ନାନ୍ୟତା କ୍ୱଚିତ୍। ନନ୍ଦ ମହାରାଜ ଚିନ୍ତା କରୁଛନ୍ତି ପୁତ୍ର ନାମକରଣ ହେଇନାହିଁ କ'ଣ କେବେ କରିବା, କିନ୍ତୁ ବସୁଦେବ ଚିନ୍ତା କରୁଛନ୍ତି, ନନ୍ଦ ମହାରାଜ ଜାଣିନାହାନ୍ତି ଇଏ ବସୁଦେବଙ୍କ ପୁତ୍ର ବୋଲି, କିନ୍ତୁ ଏମିତି ବହୁତ ବହୁତ କ'ଣ ଗୁପ୍ତ ଜିନିଷ ଏଇଟା ରହିଛି। ଆମେ ଖାଲି କହିଦେବା ଏଇ ପ୍ରସଙ୍ଗରେ ହରିବଂଶରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ବସୁଦେବ ଆଣିକି ଆସିଲେ ଏ ଯମୁନା ନଦୀ ତାଙ୍କୁ ବାଟ ଛାଡ଼ିଦେଲେ, କିଭଳି ଭାବରେ ବାଟ ଛାଡ଼ିଦେଲେ ଆମର ଶିଶୁବନ୍ଧୁ ଗୌରବନ୍ଧୁ ସେ ମହାରାଜ କହନ୍ତି, ଯେଉଁଭଳି ଭାବରେ ବସୁଦେବ ଚିନ୍ତା କରୁଛନ୍ତି କେମିତି ମୁଁ ନେଇକିରି ଯମୁନା ନଦୀ ପାର ହେବି, ସେହି ସମୟରେ ଗୋଟେ ଶୃଗାଳ ଆସିକରି ସେ ଯମୁନା ନଦୀ ପାର ହେଇକି ପଳାଇଗଲା, ମାନେ ଯମୁନା ନଦୀ ଦୁଇ ଭାଗ ହେଇଗଲା, ଯମୁନା ନଦୀ ଦୁଇ ଭାଗ ହେଇଗଲା, ଶୃଗାଳ ଚାଲିଗଲା। ତେଣୁ ବସୁଦେବ ସେପଟେ ଚାଲିଲେ, ଯାଇକିରି ଯେତେବେଳେ ପହଞ୍ଚିଲେ ଗୋକୁଳରେ ସେଠି ମଧ୍ୟ ସମସ୍ତେ ଶୟନ କରିଯାଇଥିଲେ, ସାହିତ୍ୟ ବୋଲି କୁହାଯାଇଛି ସମସ୍ତେ ଶୋଇ ରହିଥିଲେ, ଏମିତିକି ଯଶୋଦା ମା ମଧ୍ୟ ଶୋଇ, ନନ୍ଦ ମହାରାଜ ସ୍ୱୟଂ ସମସ୍ତେ ଶୋଇ ପଡ଼ିଛନ୍ତି ସେଠି, ଏବଂ ଇଏ ଯାଇକିରି ପହଞ୍ଚିକରି ସେ ସୁତିକା ଗୃହରେ ବସୁଦେବ ଏଇ ଯେଉଁ ପୁତ୍ରକୁ ଆଣିଥିଲେ ସେ ଦେଖିଲେ ଯଶୋଦାଙ୍କ ପାଖରେ ଗୋଟେ କନ୍ୟା ଶୟନ କରିଛନ୍ତି, କନ୍ୟାକୁ ଦେଖିଲେ, କିନ୍ତୁ ସେଇଠି ଦୁଇ ଜଣ ଥିଲେ, ସେ କିନ୍ତୁ କନ୍ୟାକୁ ଦେଖିଲେ, ସେ ଆର ପୁତ୍ରକୁ ସେ ଦେଖିପାରିଲେ ନାହିଁ। ତେଣୁ ଇଏ ଯେତେବେଳେ ଆଙ୍କର ପୁତ୍ରକୁ ନେଇକି ରଖିକିରି ସେ କନ୍ୟାକୁ ନେଇକିରି ଆଣିକି ଆସିଲେ, ସେହି ସମୟରେ ବସୁଦେବଙ୍କର ପୁତ୍ର ଏବଂ ନନ୍ଦଙ୍କର ପୁତ୍ର ମିଶିକିରି ଏକ ହେଇକିରି ସବୁ ଲୀଳା କଲେ, ଏଗାର ବର୍ଷ କାଳ ଲୀଳା ଚାଲିଲା ତାଙ୍କର। ଏଇଟା ଭାଗବତ ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ହରିବଂଶ ଇତ୍ୟାଦିରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ତାଙ୍କ ଲୀଳା ଚାଲିଲା, ଭଗବାନ କୃଷ୍ଣଙ୍କର ଲୀଳା ଚାଲିଲା। ଏଣେ ଯେଉଁ ଯଶୋଦା ଯେଉଁ ନେଇଗଲେ ସେ କନ୍ୟାକୁ ନେଇଗଲେ, ସେ କନ୍ୟାକୁ ମଥୁରାରେ ନେଇ ମଥୁରା ଯାଇ ପହଞ୍ଚିଲା ପରେ ପହଞ୍ଚିଗଲା ପରେ କନ୍ୟାକୁ ଆଣିକି ଯେତେବେଳେ ରହିଲେ ପୁଣି ସବୁ କବାଟ ଫବାଟ ବନ୍ଦ ହେଇଗଲା, ସବୁ ହାତ ଶୃଙ୍ଖଳା ପଡ଼ିଗଲା, ଏଇଭଳି ଭାବରେ ସେ କନ୍ୟାକୁ କୁଆଁ କୁଆଁ କନ୍ଦନ କଲା, ଆରମ୍ଭ କରିଲା କୁଆଁ କୁଆଁ ଯେତେବେଳେ କନ୍ଦନ କଲା, ସେହି ସମୟରେ ବଡ଼ିଗାର୍ଡ଼ ସବୁ ସିକ୍ୟୁରିଟି ଗାର୍ଡ଼ ମାନେ ସବୁ ଥିଲେ, ତାଙ୍କ ନିଦ ଭାଙ୍ଗିଗଲା। ଏସବୁ କଥା ଆମେ ବର୍ଣ୍ଣନା କରିବା ନାହିଁ, ପ୍ରଭୁ କହିବେ ତାଙ୍କର, ତେଣୁ ଏସବୁ କଥା ରହିଛି, କିନ୍ତୁ ଆମେ ବଳରାମ କଥା କହୁଛେ। ତେଣୁ ଏ ପ୍ରସଙ୍ଗ ଆସିଯାଉଛି, ଆମେ କହି ନ କହିକି ରହିପାରୁନେ। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଲୀଳା ସବୁ ଛଅ ଦିନରେ କେମିତି ପୁତନାକୁ ଉଦ୍ଧାର କରିଥିଲେ ଏସବୁ ବର୍ଣ୍ଣନା କରାଯାଇଛି। ତାପରେ ଭଗବାନ ଶହେ ଦିନ ହେଇଯାଇଛି, ବସୁଦେବ ପଠାଇଛନ୍ତି, ଗର୍ଗାଚାର୍ଯ୍ୟଙ୍କୁ ପଠାଇଛନ୍ତି, ଗର୍ଗାଚାର୍ଯ୍ୟ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ନନ୍ଦ ମହାରାଜ ଯେତେବେଳେ ଦେଖିଲେ ଗର୍ଗାଚାର୍ଯ୍ୟଙ୍କୁ, ସେତେବେଳେ ସେ ତାଙ୍କୁ ଭଗବାନ ବୋଲି ତାଙ୍କୁ ସ୍ୱାଗତ ଜଣାଇଲେ, ଭାଗବତ ବର୍ଣ୍ଣନା କରାଯାଏ ଭଗବାନ ଭଳି ସ୍ୱାଗତ ଜଣାଇଲେ। ଆମର କୁହାଯାଇଛି ଅତିଥି ଦେବଭବ, ଆମ ବୈଦିକ ସଂସ୍କୃତିରେ ମଧ୍ୟ ସେଇଟା ରହିଛି, ଅତିଥି ହେଉଛି ଦେବତା, ତେଣୁ ଭଗବାନ ଭଳି ସ୍ୱାଗତ ଜଣାଇଲେ ଏବଂ ତାଙ୍କୁ ଏ ବହୁତ ସୁନ୍ଦର କଥା କହିଛନ୍ତି, ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ସେଥିରେ ଆମେ କହୁଛେ, କହିଲେ ମହତ୍ ବିଚଳନ ନୃଣାଙ୍ଗ ଗୃହିଣାଙ୍ଗ ଦିନଚେତସା ନିଶ୍ରୟସା ଭଗବାନ କଳ୍ପତି ନାନ୍ୟଥା କ୍ୱଚିତ୍। ମହତ୍ ବ୍ୟକ୍ତିମାନେ ଯେଉଁ ବିଚରଣ କରନ୍ତି ଏଇଟା କ'ଣ ପାଇଁ ନା ଗୃହିଣା ଦିନଚେତସା, ଗୃହୀ ଲୋକମାନେ ସେମାନେ ଯାଇପାରୁନାହାନ୍ତି, ସାଧୁମାନଙ୍କ ପାଖକୁ ଯାଇପାରନ୍ତି ନାହିଁ, ତେଣୁ ସାଧୁମାନେ ତାଙ୍କ ପାଖକୁ ଆସନ୍ତି, ଗୃହୀ ଲୋକମାନେ ଦିନଚେତସାରେ ରହିଛନ୍ତି, ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, କ'ଣ ପାଇଁ ସେମାନେ ପ୍ରାପ୍ତ ହୋଇଛି ସେମାନେ ଜାଣିନାହାନ୍ତି, ଆହାର ନିଦ୍ରା ଭୟ ମୈଥୁନରେ ତାଙ୍କର ଜୀବନ ଚାଲିଯାଉଛି, ତେଣୁ ସାଧୁମାନେ କୃପା କରି ତାଙ୍କ ପାଖକୁ ଆସନ୍ତି ଦିନଚେତସା ମିଶ୍ରସା, ତାଙ୍କର ମଙ୍ଗଳ ପାଇଁ ଆସନ୍ତି, ତାଙ୍କର କୌଣସି କାମ ନଥାଏ। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ମହାନ୍ତ ସ୍ୱଭାବା ଏହି ତାରିତେ ପାମର ନିଜ କାର୍ଯ୍ୟ ନାହିଁ ତବୁ ଜାନ ତାର ଘର। ମହତ୍ ବ୍ୟକ୍ତିମାନଙ୍କ ସ୍ୱଭାବ ହେଉଛି ଏଇଟା, ପାମର ବ୍ୟକ୍ତିମାନଙ୍କୁ ଅଧମ ବ୍ୟକ୍ତିମାନଙ୍କୁ ତାରଣ କରିବା ପାଇଁ ସେମାନେ ଯାଆନ୍ତି ତାଙ୍କ ଘରକୁ, ଆଉ ଯଦି ପ୍ରଭୁପାଦ ମହାରାଜ ଯଦି ନ ଯାଇଥାନ୍ତେ ପାଶ୍ଚାତ୍ୟ ଜଗତକୁ ସେମାନେ କ'ଣ ହେଇଥାନ୍ତି ତାଙ୍କର ଅବସ୍ଥା। ପ୍ରଭୁପାଦ ମହାରାଜଙ୍କୁ 125 ବର୍ଷ ପାଳନ କରୁଛେ ଆମେ, ପ୍ରଭୁପାଦ ମହାରାଜ କଥା ଆସିଗଲା, ପାଶ୍ଚାତ୍ୟ ଜଗତର ଲୋକମାନେ କିଭଳି ରହିଥିଲେ, ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଗୋଟେ ଶ୍ଳୋକ ରହିଛନ୍ତି,
ଯେ ଏମାନେ ସବୁ ଏତେ ପାପି ଥିଲେ ଚିନ୍ତା କରିପାରିବା ନାହିଁ, ଏତେ ପାପି ସବୁ ଅଛନ୍ତି ସମସ୍ତଙ୍କ ନାମ ନେଇପାରିଲେ ନାହିଁ ସୁଖଦେବ ଗୋସ୍ୱାମୀ। କିରାତ ହୁଣାନ୍ତ ପୁଲିନ୍ଦ ପୁକସା ଆଭୀର ଶୁମ୍ଭା ଜବନା ଖସା ଦେୟ ଝେନି ଚ ପାପା ଯଦପା ଶ୍ରେୟା ଶ୍ରେୟା ଶୁଦ୍ଧନ୍ତି ତସ୍ମୈ ପ୍ରଭୁ ବିଷ୍ଣୁବେ ନମଃ। ଏମାନେ ସବୁ ବିଶ୍ୱର ବିଭିନ୍ନ ସ୍ଥାନରେ ପାପୀମାନେ, ପ୍ରଖ୍ୟାତ ପାପୀ ଏମାନେ ସବୁ ବିଶ୍ୱର ବିଭିନ୍ନ ସ୍ଥାନରେ, ଭାରତବର୍ଷରେ ମଧ୍ୟ ପାପୀ ସବୁ, ଆନ୍ଧ୍ର ଆମର ଆନ୍ଧ୍ର ଲୋକମାନେ ସେମାନେ ସବୁ ପାପୀ ସବୁ, କିରାତ ଏସବୁ ରହିଛନ୍ତି, ସବରମାନେ ସବୁ ରହିଛନ୍ତି, ମହାପ୍ରଭୁ ଭଗବାନ ରାମଚନ୍ଦ୍ର ଲୀଳାରେ ସେ ଆସିଥିଲେ, କିରାତ ସେ ରହିଥିଲେ, ଏମାନେ ସବୁ ବହୁତ ପାପୀ। ଏବଂ ବିଶେଷ ଭାବରେ ଏମାନେ ସବୁ ପାଶ୍ଚାତ୍ୟ ଜଗତର ଲୋକମାନେ, ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସେ କହିଲେ କେତେ ଆଉ ବର୍ଣ୍ଣନା କରିବେ, ତେଣୁ ଖାଲି କହିଲେ ଯେ ନିଜ ପାପା ଆହୁରି ବହୁତ ପାପୀ ରହିଛନ୍ତି, କିନ୍ତୁ ଏମାନେ ସମସ୍ତେ ଯଦି ଉପାଶ୍ରୟା ଶ୍ରେୟା, ଯଦି ଭଗବାନଙ୍କର ଭକ୍ତଙ୍କର ପାଦ ପଦ୍ମରେ ସେମାନେ ଆଶ୍ରୟ ନେବେ, ତାହେଲେ ସେମାନେ ମଧ୍ୟ ପବିତ୍ର ହେଇଯିବେ। ପ୍ରଭୁ ବିଷ୍ଣୁବେ ନମଃ। ଏ ଭଗବାନ ଭଗବାନଙ୍କର ଏଭଳି ଶକ୍ତି ରହିଛି, ତାଙ୍କର ଭକ୍ତଙ୍କର ଯେଉଁମାନେ ଆଶ୍ରୟ ନେବେ ସେମାନେ ଶୁଦ୍ଧ ହେଇଯିବେ। ଆଜି ପୃଥିବୀର ବିଭିନ୍ନ ସ୍ଥାନର ଯେଉଁ ଲୋକମାନେ ଏତେ ପାପି ଥିଲେ ଆମେ ଚିନ୍ତା କରିପାରିବା ନାହିଁ, ଏତେ ପାପି ଥିଲେ, କିନ୍ତୁ ଆଜି ସେମାନେ ପବିତ୍ର ହେଇଯାଇଛନ୍ତି, ଭଗବାନଙ୍କ ନାମ ନେଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସେମାନେ ଉଦ୍ଧାର ହେଇପାରିଥାନ୍ତେ, ଆମେ କହିଦେଉଛେ ଭଗବାନ ନାମ ବହୁତ ସହଜରେ ନେଇଯାଉଛେ, କିନ୍ତୁ ସେମାନେ ଏଭଳି ପାପୀ ବ୍ୟକ୍ତି ରହିଛନ୍ତି ନାମ ନେଇପାରୁନଥିଲେ। ଯେମିତି ଭଗବାନ ଯେଉଁ ନାରଦ ମୁନିଙ୍କର ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି, ସେ ଜଣେ ମହାଜନ, ମହତ ବିଚଳନ ଋଣା, କିନ୍ତୁ ଏଇସବୁ ସେ ବର୍ଣ୍ଣନା କଲାବେଳକୁ ଆମେ ସବୁ ଡାଇଭର୍ସନ୍ ହେଇଯାଉଛି, କିନ୍ତୁ ନ କହି ଆମେ ରହିପାରୁନାହୁଁ। ଏମିତିକି ଏ ଯେଉଁ ରହିଥିଲେ ଦସ୍ୟୁ ରତ୍ନାକର, ଆମେ ପ୍ରଭୁ କହୁଥିଲୁ ସେଦିନ ରତ୍ନାକର, ଇଏ ଭଗବାନଙ୍କର ରାମ ନାମଟା ବହୁତ ସହଜ, କିନ୍ତୁ ଏଇଟା ବି ନେଇପାରୁନଥିଲେ, ରାମ ରାମ ନେଇପାରୁନଥିଲେ, ଓରଟ ନାମ କହିଲେ, ନାରଦ ମୁନି ତାଙ୍କୁ କହିଲେ ଠିକ୍ ଅଛି, ସେ ସବୁ ଲୋକମାନଙ୍କୁ ମାରୁଥିଲେ, ସବୁ କରୁଥିଲେ ମାର କାଟ ଏସବୁ ସବୁ, ତେଣୁ ତାଙ୍କୁ କହିଲେ ମରା ମରା କୁହ, ମରା ମରା କହିକିରି ରାମଙ୍କ ନାମ ଦେଲେ। ଭଗବାନଙ୍କ ନାମ ଏତେ ସହଜରେ ଯିବାକୁ ଆସିବ ନାହିଁ। ଭଗବତ ଗୀତାରେ ଭଗବାନ କହିଛନ୍ତି, ଯେ ସାଂ ତୁ ଅନ୍ତର୍ଗତ ପାପମ ଜନାନାଂ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱ ମୁକ୍ତ ଧରନ୍ତି ମାଂ ଦୃଢ଼ବ୍ରତା। ଯେଉଁମାନଙ୍କର ପାପ କର୍ମର ଫଳ ଶେଷ ହେଇନାହିଁ, ପୁଣ୍ୟକର୍ମର ଫଳ ଆରମ୍ଭ ହେଇନାହିଁ, ସେମାନେ ଭଗବାନ ଭଜନ କରିପାରିବେ ନାହିଁ। ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତରେ, ସେତେବେଳେ ଯେତେବେଳେ ପାଶ୍ଚାତ୍ୟ ଜଗତର ଲୋକମାନେ ସେମାନେ ତଥାଗତ ବ୍ରାହ୍ମଣ ପ୍ରିଷ୍ଟ ସବୁ, ତାଙ୍କର କ'ଣ ସେମାନେ ସବୁ ଫାଦର ତାକୁ କୁହାଯାଏ, ଫାଦର ବୋଲି ସମ୍ବୋଧନ କରାଯାଏ, ପୂଜାପୂଜି ସବୁ କରନ୍ତି ସେମାନେ। ସେମାନେ ଯେତେବେଳେ ଯାଇକି ପ୍ରଭୁପାଦଙ୍କୁ ସବୁ ପ୍ରଶ୍ନ ପଚାରୁଛନ୍ତି, ପ୍ରଭୁପାଦ ମହାରାଜ ଏଇ ଶ୍ଳୋକଟି କହିଲେ, ଏସବୁ ବହୁତ ବିସ୍ତାର ରହିଛି, କିନ୍ତୁ ପ୍ରଭୁପାଦଙ୍କର 125 ବର୍ଷ ଆରମ୍ଭ ହେଉଛି, ସେଥିପାଇଁ ଆମେ ମଧ୍ୟ ପ୍ରଭୁପାଦ ବିଷୟରେ କିଛି କହିବା, ପ୍ରଭୁପାଦ ବିଷୟରେ। ତେଣୁ ସେ କହିଲେ, ତୁମ ଭିତରେ କିଏ ଖ୍ରୀଷ୍ଟିଆନ, ତୁମେ ତ କହୁଛ ତୁମେ ହେଉଛି ଖ୍ରୀଷ୍ଟିଆନ ବୋଲି କହୁଛ, ତୁମେ କିଏ ଖ୍ରୀଷ୍ଟିଆନ, ଖ୍ରୀଷ୍ଟିଆନରେ ରହିଛି ତାଙ୍କର ବେଦରେ ବାଇବେଲରେ ରହିଛି, ଓଲ୍ଡ ଟେଷ୍ଟାମେଣ୍ଟ ରହିଛି, 10ଟି ନିର୍ଦ୍ଦେଶ ରହିଛି ତା ଦେହରେ, 10 କମାଣ୍ଡମେଣ୍ଟସ୍ ତାକୁ କୁହାଯାଏ। ତା ଦେହରେ ପ୍ରଥମ ନିର୍ଦ୍ଦେଶ ହେଉଛି ଦାଓ ଶାଲ୍ ନଟ୍ କିଲ୍, ତୁମେ ହତ୍ୟା କରିବ ନାହିଁ। ତୁମ ଭିତରେ କିଏ ଅଛି, ମାଛ ମାଛ ନ ଖାଇ ରହୁଛ କିଏ, ସେମାନେ କହନ୍ତି କ'ଣ, ଦାଓ ଶାଲ୍ ନଟ୍ କିଲ୍ର ଅର୍ଥ ହେଉଛି ମନୁଷ୍ୟ ମାରିବ ନାହିଁ, ମନୁଷ୍ୟକୁ ହତ୍ୟା କରିବା ପାଇଁ ମନା କରାଯାଇଛି, ସୁଶିଷ୍ଟ କହିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହିଲେ, ମନୁଷ୍ୟକୁ ମାରିବାଟା କ'ଣ ଶବ୍ଦ, ଇଂରାଜୀ ଶବ୍ଦ କ'ଣ, ସେଇଟା ମର୍ଡ଼ର, ପ୍ରଭୁପାଦ କ'ଣ ଇଂରାଜୀ ଜାଣିନାହାନ୍ତି, ଏଭଳି ଭାବେ ବହୁତ କଥା ରହିଛି। ତେଣୁ ସେମାନେ ଚାହିଁଥିଲେ ଭଗବାନ ବିଷୟରେ ଶୁଣିବା ପାଇଁ, ଟିକେ ହାୟର କଥା ଶୁଣିବା ପାଇଁ, କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ଏଇ କଥାଟି, ତୁମର ତ ପାପକର୍ମ ପୂର୍ଣ୍ଣ, ସେ ପାପକର୍ମ ଶେଷ ହେଇନାହିଁ, ଆଉ ହାୟର କଥା କ'ଣ କହିବ, ତୁମେ ଏଇ ନିମ୍ନ ଜିନିଷ ଜାଣିନାହ। ଏଇସବୁ ଘଟଣା ସବୁ ରହିଛି। ତେଣୁ ମହତ ବ୍ୟକ୍ତି ଯଦି ପ୍ରଭୁପାଦ ମହାରାଜ ଯଦି ନ ଯାଇଥାନ୍ତେ, ତାଙ୍କର ଅବସ୍ଥା କ'ଣ ହେଇଥାନ୍ତା। ତେଣୁ ନନ୍ଦ ମହାରାଜ ମୋତେ ସେଇଭଳି ଭାବରେ କହିଲେ, ମହତ ବିଚଳନ ଋଣା ଗୃହିଣାଙ୍ଗ ଦିନଚେତ ସାମ, ଏମାନେ ବହୁତ ନୀଚ ଚେତନାରେ ଅଛନ୍ତି, ତାଙ୍କୁ ଶ୍ରେୟ କ'ଣ ସେମାନେ ଜାଣନ୍ତି ନାହିଁ, ନିଶ୍ଚୟ ଶ୍ରେୟ ଭଗବାନ, ତେଣୁ ଆପଣ ସେଥିପାଇଁ ଆସିଛନ୍ତି। ଏଇଭଳି ଭାବରେ ବହୁତ ଅନୁରୋଧ କରିବାରୁ ଗର୍ଗାଚାର୍ଯ୍ୟ ଆସିଛନ୍ତି ସେଇଥିପାଇଁ ନାମକରଣ କରିବା ପାଇଁ। କିନ୍ତୁ ସେ ଚାହୁଁନଥିଲେ କାହିଁକି ନନ୍ଦ ମହାରାଜ ସେ ରାଜା ସିଏ, ତେଣୁ ଭଗବାନ ନାମକରଣ ହେବ କ'ଣ ଛୋଟିଆ ଭାବରେ ହେବ, ତେଣୁ ବହୁତ ଜୋର ହେଇଥାନ୍ତା। ତେଣୁ ସିଏ ଏଇଭଳି ଭାବରେ ସିକ୍ରେଟଲି କରିବା ପାଇଁକିରି ଏସବୁ ବ୍ୟବସ୍ଥା କଲେ। ତେଣୁ ଭଗବାନଙ୍କ ନାମକରଣ ହେଲା କିଭଳି ଭାବରେ ନା ତାଙ୍କର ଯେଉଁ ରହିଛନ୍ତି ଗୋଶାଳା, ଗୋଶାଳାରେ ସେ ନାମକରଣ ହେଇଛି। କ'ଣ କେହି ଜାଣିବେ ନାହିଁ, ଏମିତିକି ନନ୍ଦ ମହାରାଜଙ୍କ ଛଡ଼ା ସେଇ ଦୁଇ ପୁତ୍ରକୁ ସେ ଆଣିକି ଆସିଛନ୍ତି, ଯଶୋଦା କ'ଣ ରୋହିଣୀ, ଏମାନେ ମଧ୍ୟ ଯାଇନାହାନ୍ତି। କେବଳ ରହିଛନ୍ତି ଗର୍ଗାଚାର୍ଯ୍ୟ ଏବଂ ନନ୍ଦ ମହାରାଜ, ଦୁଇ ଜଣ ନେଇକି ଯାଇଛନ୍ତି, ଆଉ କେହି ସେବକ ବେବକ ନାହାନ୍ତି। ଦିନବେଳା ନାମକରଣ ହେଇଛି, ସବୁ ଗାଭୀମାନେ ସବୁ ପଳେଇ ଯାଇଛନ୍ତି, ଯେଉଁ ଗୋଚାରଣ କରିବା ପାଇଁ ଯାଇ ଚାଲି ଯାଇଛନ୍ତି। ତେଣୁ ଏଇଭଳି ଭାବରେ ନାମକରଣ ହେଉଛି। ପ୍ରଥମେ ନାମକରଣ ହେଲା ବଳରାମଙ୍କର, ବଡ଼ ଭାଇ ସିଏ, ବଡ଼ ଭାଇଙ୍କର କଥା ନ ହେଇକିରି ସାନ ଭାଇଙ୍କର କଥା କେମିତି ହେବ। ତେଣୁ ଗର୍ଗାଚାର୍ଯ୍ୟ କହୁଛନ୍ତି ଯାହା ଭଗବାନ କହିଥିଲେ, ଯାହା ଭଗବାନ କହିଥିଲେ ସେଇଭଳି ଭାବରେ ତାଙ୍କ ନାମକରଣ ହେଲା, କିନ୍ତୁ ଟିକିଏ ଅଲଗା ଭାବରେ ହେଇଛି। ଆମେ ଗତକାଲି କହିଥିଲେ, ସୂଚନା ଦେଇଥିଲେ, ଆଜି କହିବା ସେଇଟା। ତେଣୁ ସେ କହୁଛନ୍ତି ଅୟଂ ହି ରୋହିଣୀ ପୁତ୍ର, ଗୋଟେ ଦେଖିକି କହୁଛନ୍ତି ଅୟଂ ହି ରୋହିଣୀ ପୁତ୍ର। ଦୁଇ ଜଣଙ୍କୁ ଯେତେବେଳେ ଦେଖି ଦେଉଛନ୍ତି ଗର୍ଗାଚାର୍ଯ୍ୟଙ୍କର କେତେ ଆନନ୍ଦ କହିହେବ ନାହିଁ, ଗର୍ଗାଚାର୍ଯ୍ୟଙ୍କ ଆନନ୍ଦ, ଭଗବାନ ସ୍ୱୟଂ ସେଠି ଉପସ୍ଥିତ ଅଛନ୍ତି। ଏ ଗର୍ଗାଚାର୍ଯ୍ୟ ନିଜକୁ ଭାଗ୍ୟ ଧନ୍ୟ ମନେ କରୁଛନ୍ତି, ଏଭଳି ଭାବରେ ତାଙ୍କର ନାମକରଣ କରିବା ପାଇଁ ସୁଯୋଗ ପାଇଲେ। ସେଇଭଳି ଭାବରେ ଭଗବାନଙ୍କର ଲୀଳାରେ ଯେଉଁମାନେ ସାମିଲ ହୁଅନ୍ତି, ଭଗବାନଙ୍କ ସେବାରେ ଯେଉଁମାନେ ସାମିଲ ହୁଅନ୍ତି, ସେମାନେ ବହୁତ ବଡ଼ ଭାଗ୍ୟ ତାଙ୍କର। ପରୀକ୍ଷିତ ମହାରାଜ କହିବେ ସେ କଥା, ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏକଥା କହିବେ, କେତେ ଭାଗ୍ୟ ତାଙ୍କର। ଆମେ କାହିଁକି ଏକଥା କହିଲେ ନା, ଆଜି ଯେଉଁମାନେ ଏଇଭଳି ଭାବରେ ଭଗବାନ କଥା ଶ୍ରବଣ କରୁଛନ୍ତି ବା ଭଗବାନଙ୍କ ବିଭିନ୍ନ ସେବାରେ ନିଯୁକ୍ତ ରହିଛନ୍ତି, ସେମାନେ ମଧ୍ୟ ସେଇଭଳି ଭାବରେ ଭାଗ୍ୟ। ଓହୋ ଭାଗ୍ୟମ୍, ଓହୋ ଭାଗ୍ୟମ୍ ନନ୍ଦଗୋପ ବ୍ରଜ କୋଷା ଜନ୍ମିତ୍ର ପରମାନନ୍ଦମ୍ ପୂର୍ଣ୍ଣ ବ୍ରହ୍ମ ସନାତନମ୍। କି ଭାଗ୍ୟ ତାଙ୍କର, ପରୀକ୍ଷିତ ମହାରାଜ ଶୁଣିକି ବହୁତ ଆନନ୍ଦିତ ହେଇଯାଉଛନ୍ତି, କି ଭଗବାନ ଲୀଳା ସେଇଭଳି ଭାବରେ। ଆମେ ଆଜି ଭଗବାନଙ୍କ କଥା ମାଧ୍ୟମରେ ଭଗବାନଙ୍କ ସଙ୍ଗଲାଭ କରୁଛେ, ଏ ଅଦ୍ୱୈଜ୍ଞାନ ତତ୍ତ୍ୱ, ଏ ସାଧାରଣ କଥା ନୁହଁ, ଇଏ ସାଧାରଣ କଥା ନୁହଁ, ଅଦ୍ୱୈଜ୍ଞାନ ତତ୍ତ୍ୱ ଇଏ। ତେଣୁ ଯେତେବେଳେ ଭଗବାନ ସେଇଠି ରହିଛନ୍ତି, ତାଙ୍କର କେତେ ଆନନ୍ଦ ନେଉଛୁ ଗର୍ଗାଚାର୍ଯ୍ୟଙ୍କର, ତାଙ୍କର ଭାଗ୍ୟକୁ ନିଜେ ପ୍ରଶଂସା କରୁଛେ ମନେ ମନେ। କିନ୍ତୁ ଏଭଳି ଭାବରେ ନାମକରଣ କରିଛନ୍ତି, କ'ଣ ବହୁତ ସିକ୍ରେଟଲି ନାମକରଣ ହେଇଛି, ସିକ୍ରେଟଲି ନାମକରଣ ପ୍ରଭୁ ସେଇଟା କହିବେ, ଯଦି ଏ ପ୍ରସଙ୍ଗ ଆସିବ କହିବେ ସିକ୍ରେଟଲି ନାମକରଣ ହେଇଛି। ତେଣୁ ସେଠିକୁ ଅୟଂ ହି ରୋହିଣୀ ପୁତ୍ର, ଇଏ ହେଉଛି ରୋହିଣୀ ରୋହିଣୀ ପୁତ୍ର, ଇଏ କହିଲେ ନାହିଁ, ଇଏ ରୋହିଣୀ ପୁତ୍ର ବୋଲି ସେ କହିଲେ ନାହିଁ, ନନ୍ଦ ମହାରାଜ କହିଲେ ନାହିଁ, କିନ୍ତୁ ଗର୍ଗାଚାର୍ଯ୍ୟ ସେ ସବୁ ଜାଣନ୍ତି। ସେ କ'ଣ ଗର୍ଗାଚାର୍ଯ୍ୟ କ'ଣ ଧ୍ୟାନ ତେ କୃଷ୍ଣ ନାମ ରାଖେ ଗର୍ଗ ଧ୍ୟାନ ତେ ଜାନିଆ, ଧ୍ୟାନରେ ସବୁ ଜାଣୁଛନ୍ତି, ସିଏ ଇଏ ହେଉଛି କୃଷ୍ଣ ବୋଲି ଧ୍ୟାନରେ ଜାଣୁଛନ୍ତି, ତାଙ୍କର ନାମ ରହିଛି ସେଇଟା, ଆଜି ବହୁତ ରହିଛି, ମୂଳରୁ ରହିଛି ତାଙ୍କର ନାମ ସେଇଭଳି ଭାବରେ କୃଷ୍ଣ। କାହିଁକି ତାଙ୍କର ନାମ ହେଉଛି କୃଷ୍ଣ, ଆମ କୃଷ୍ଣ କଥା କହିବା ନାହିଁ, ବଳରାମ କଥା କହିବା। ତେଣୁ ସେଠି କୁହାଯାଉଛି ଆନନ୍ଦ, ଏତେ ଆନନ୍ଦ ରହିଛି, ସେଥିପାଇଁ ଦେଖିକି କହୁଛନ୍ତି ଅୟଂ ହି ରୋହିଣୀ ପୁତ୍ର, ଇଏ ହେଉଛି ରୋହିଣୀଙ୍କର ପୁତ୍ର। ନନ୍ଦ ମହାରାଜ କହିବାକୁ ପଡ଼ିଲାନି ଇଏ ରୋହିଣୀଙ୍କର ପୁତ୍ର, କହିବାକୁ ପଡ଼ିଲା ନାହିଁ, ସେ ଦୁଇ ଜଣଙ୍କୁ ଆଣିକି ଆସିଛନ୍ତି। ତେଣୁ ନନ୍ଦ ମହାରାଜ ଅୟଂ ହି ରୋହିଣୀ ପୁତ୍ର ପ୍ରଥମେ ନାମକରଣ କଲେ, ରୋହିଣୀ ପୁତ୍ର ରମୟନ ସୁହୃଦ ଗୁଣେ, ତାଙ୍କର ଏତେ ଗୁଣ ରହିଛି, ଯାହା ପାଖରେ ସବୁ ଭଲ ଗୁଣ ରହିଛି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହେବେ, ଭଗବାନ ପାଖରେ ହରି ବା ଭଗବାନ କୃଷ୍ଣ ପ୍ରତି କାହିଁକି ସମସ୍ତେ ଆକର୍ଷିତ ହେଉଛନ୍ତି, ଏତେ ଭଲ ଗୁଣ ରହିଛି। କିନ୍ତୁ ଗୋଟେ ପ୍ରଶ୍ନ ଆସିବ, ତାହେଲେ ଭକ୍ତମାନେ କାହିଁକି ଆକର୍ଷିତ ହେଉନାହାନ୍ତି, ଇଏ ଗୋଟେ ପ୍ରଶ୍ନ ଆସିବ, ସମସ୍ତେ ଭଲ ଗୁଣ ରହିଛି ସମସ୍ତେ ଆକର୍ଷିତ ହେଉଛନ୍ତି, ତାହେଲେ ଭଗବାନ ପ୍ରତି କାହିଁକି ଅଭକ୍ତମାନେ କାହିଁକି ଆକର୍ଷିତ ହେଉନାହାନ୍ତି, କାହିଁକି ହେଉନାହାନ୍ତି ନା? ତାର ଉଦାହରଣ ହେଉଛି ଲୁହା ଆଉ ଚୁମ୍ବକ, ଚୁମ୍ବକ ଲୁହାକୁ ଆକର୍ଷଣ କରେ, କିନ୍ତୁ ଲୁହାରେ ଯଦି କଳଙ୍କି ପଡ଼ିଯାଇଥିବ ଆକର୍ଷଣ କରିବ ନାହିଁ। ସେଇଭଳି ଭାବରେ ଆମର ହୃଦୟ ଯଦି ଶୁଦ୍ଧ ହେବ ନାହିଁ, ତାହେଲେ ଆମେ ଆକର୍ଷିତ ହେଇପାରିବ ନାହିଁ। ଆମେ ଯେମିତି କାକ, କାକ ଏବଂ ହଂସର କଥା ରହିଛି, କାହୁ ଆକର୍ଷିତ ହେଉ କେଉଁ ସ୍ଥାନକୁ, ଯେଉଁଠି ମଇଳା ଫଇଳା ସବୁ ଥିବ ସେଇ ସ୍ଥାନକୁ ଆକର୍ଷିତ ହେଇକି ଆସିବେ, କିନ୍ତୁ ହଂସ ସେଥିରେ ଆକର୍ଷିତ ହେବେ ନାହିଁ। ଯେଉଁଠି ଶୁଦ୍ଧ ଜଳ ଥିବ, ପଦ୍ମ ଥିବେ, ଏସବୁଥିରେ ସେମାନେ ଆକର୍ଷିତ ହେବେ। ଯେଉଁମାନଙ୍କ ହୃଦୟ ଶୁଦ୍ଧ ସେମାନେ ଭଗବାନଙ୍କର ପ୍ରତି ଆକର୍ଷିତ ହେଇଯିବେ, ସ୍ୱତଃ ଆକର୍ଷଣ ଆସିବ। ତେଣୁ ଗର୍ଗାଚାର୍ଯ୍ୟ ସେଇଭଳି ଭାବରେ ଆକର୍ଷିତ ହେଇକିରି ଭଗବାନ ବଳରାମଙ୍କର ନାମକରଣ କରୁଛନ୍ତି, କହୁଛନ୍ତି ରମୟନ ସୃହୃଦ ଗୁଣେଇ, ଏତେ ତାଙ୍କର ଗୁଣ ରହିଛି, ଏତେ ସୃହୃଦ ସମସ୍ତଙ୍କର, ସେ ସୃହୃଦ, ସେ ସମସ୍ତଙ୍କର ବନ୍ଧୁ। ଜଣେକର ବହୁତ ଭଲ ଗୁଣ ଥାଇପାରେ କିନ୍ତୁ ସେ ଅନ୍ୟର ଉପକାର କରିବା ପାଇଁ ଚାହୁଁନଥିବେ। ବହୁତ ଧନୀ ବ୍ୟକ୍ତି ଅଛନ୍ତି କିନ୍ତୁ ସେ ଚାହୁଁନଥିବେ ଅନ୍ୟମାନଙ୍କର ଉପକାର କରିବା ପାଇଁ, ଦରିଦ୍ର ବ୍ୟକ୍ତିମାନଙ୍କୁ ଉପକାର କରିବା ପାଇଁ ଚାହୁଁନଥିବେ। କିନ୍ତୁ ଏ ଭଗବାନ ଏଭଳି ତାଙ୍କର ସବୁ ଗୁଣ ରହିଛି ଏବଂ ସିଏ ମଧ୍ୟ ଚାହାନ୍ତି ସୃହୃଦ, ସେ ସମସ୍ତ ଜୀବଙ୍କର ବନ୍ଧୁ, ସମସ୍ତ ଜୀବଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସେ ଚେଷ୍ଟା ଚିନ୍ତା କରୁଛନ୍ତି। ଆଜି ଏସବୁ ଲୀଳା ସବୁ ହେଉଛି ସମସ୍ତ ଜୀବଙ୍କର ଉଦ୍ଧାର ପାଇଁ, ମଙ୍ଗଳ ପାଇଁ କରାଯାଉଛି ଏଇଟା। ପ୍ରଭୁପାଦ ଯାଇଥିଲେ ସମସ୍ତ ଜୀବଙ୍କର ମଙ୍ଗଳ ପାଇଁ, ଆଜି ଭାଗବତ କଥା ହେଉଛି ସମସ୍ତ ଜୀବଙ୍କର ମଙ୍ଗଳ ପାଇଁ ହେଇଛି। ପ୍ରଭୁପାଦ ମହାରାଜ ସ୍ଥାପନ କରୁଛନ୍ତି, ସମସ୍ତଙ୍କ ମଙ୍ଗଳ ହେବ, ଆତ୍ୟନ୍ତିକ ମଙ୍ଗଳ ହେବ। ତେଣୁ ଏଇଭଳି ଭାବରେ ସୃହୃଦ ଗୁଣେଇ, ତାଙ୍କର ଏତେ ଗୁଣ ରହିଛି ଏବଂ ସେ ଚାହାନ୍ତି ଅନ୍ୟର ଉପକାର କରିବା ପାଇଁ, ଅନ୍ୟର କେମିତି ଉପକାର ହେବ ସେଥିପାଇଁ ସବୁ ଭଗବାନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଆମେ ଯଦି ଗ୍ରହଣ ନ କରିବା ଆଉ କ'ଣ କରିବା, ଭଗବାନ ଜବରଦସ୍ତି ତମେ କହିବେ ନାଇ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଭଗବାନ ସବୁ ବ୍ୟବସ୍ଥା କରୁଛନ୍ତି, ଭଗବାନ ଚାହାନ୍ତି ତାଙ୍କର ସମସ୍ତ ଅଂଶ ଯେଉଁମାନେ ରହିଛନ୍ତି ଭୌତିକ ଜଗତରେ ସମସ୍ତେ ଭଗବତ ଧାମକୁ ଯାଆନ୍ତୁ, କିନ୍ତୁ ଏମାନେ ଗ୍ରହଣ କରୁନାହାନ୍ତି, ଆଉ କ'ଣ କରିବେ ଭଗବାନ, ସେଥିପାଇଁ ସବୁ ବ୍ୟବସ୍ଥା କରୁଛନ୍ତି। ତେଣୁ ଏଠି ସୃହୃଦ ଗୁଣେଇ ଆଖ୍ୟାସତେ ରାମ ଇତି, ତେଣୁ ଇଏ ଗୋଟିଏ ନାମ ହେଲେ ରାମ, ଭଗବାନ ମଧ୍ୟ ରାମ ଦେଇଥିଲେ ଲୋକରମଣାତ୍, ଲୋକମାନଙ୍କୁ ସେ ଆନନ୍ଦ ପ୍ରଦାନ କରିବେ। ଏଠି ମଧ୍ୟ ସେ କଥା କହିଲେ ଗର୍ଗାଚାର୍ଯ୍ୟ, କହିଲେ ଆଖ୍ୟାସତେ ରାମ ଇତି, ତାଙ୍କ ନା ରାମ, ଏ ରାମ ଶବ୍ଦରେ ଅନେକ ଅର୍ଥ ରହିଛି, ରାମର ଅନେକ ଅର୍ଥ ରହିଛି, ଆମେ ତାକୁ ଏତେ ଆଲୋଚନା କରିବା ନାହିଁ। ରାମରେ ଅନେକ ଅର୍ଥ ରହିଛି, ଖାଲି ଗୋଟିଏ ସଂକ୍ଷେପରେ କହିଦେବା, ଏ ରାମ ନାମର ଏତେ ମହାତ୍ମ୍ୟ ରହିଛି, ବିଷ୍ଣୁଙ୍କର 1000 ନାମ ସହିତ ଭଗବାନ ରାମଙ୍କର ଗୋଟିଏ ନାମ ସମାନ। କୁହାଯାଇଛି ଶିବଜୀ କହୁଛନ୍ତି ଏଠା ପାର୍ବତୀଙ୍କୁ, ରାମ ରାମେତି ରାମେତି ରମେ ରାମେ ମନ ରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ। ଭଗବାନ ବିଷ୍ଣୁଙ୍କର 1000 ନାମ ରହିଛି, ମହାଭାରତରେ ଏସବୁ ବର୍ଣ୍ଣନା କରାଯାଇଛି ବିଷ୍ଣୁ ସହସ୍ର ନାମ ରହିଛି। କିନ୍ତୁ ବିଷ୍ଣୁ ସହସ୍ର ନାମ ଜଣେ ଉଚ୍ଚାରଣ କଲେ ଯେଉଁ ଫଳ ପ୍ରାପ୍ତ ହେବ, ଭଗବାନ ଗୋଟିଏ ନାମ ରାମକୁ ଉଚ୍ଚାରଣ କଲେ ସେତିକି ଫଳ ପାଇବ। ଏ ରାମ ନାମର ମହାତ୍ମା ରହିଛି, ଏଭଳି ଭାବରେ ଅନେକ ମହାତ୍ମା ରହିଛି ରାମ ନାମରେ। ତେଣୁ ଏଇଭଳି ଭାବରେ ତାଙ୍କ ନାମ ହେବ ଆଖ୍ୟାସତେ ରାମ ଇତି, କାହିଁକି ତାଙ୍କ ନାମ ରାମ ହେବ ନା, ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ। ରମୟନ ସମସ୍ତଙ୍କୁ ରାମ ରହିଛି ବର୍ଣ୍ଣନା କରାଯାଇଛି, କ'ଣ ନା ରମନ୍ତେ ଯୋଗିନ ଅନନ୍ତେ ସତ୍ୟାନନ୍ଦ ଚିଦାତ୍ମନି ଇତି ରାମ ପଦେନା ଆସୁ ପରମବ୍ରହ୍ମ ଅଭିଧୀୟତେ। ରାମ ଶବ୍ଦର ଅର୍ଥ ବର୍ଣ୍ଣନା କରାଯାଇଛି, କ'ଣ ନା ରମନ୍ତେ ଯୋଗୀ, ଯୋଗୀମାନେ ଏଇ ଭଗବାନଙ୍କର ଦ୍ୱାରା ସେ ଆନନ୍ଦ, ଭଗବାନଙ୍କର ବିଷୟ ଚିନ୍ତା କରି ଆନନ୍ଦିତ ହୁଅନ୍ତି। ରମନ୍ତେ ଯୋଗିନୁ ଅନନ୍ତେ, ଅନନ୍ତ ଆନନ୍ଦ ରହିଛି, ଅନନ୍ତ ଆନନ୍ଦ ଶେଷ ହେବ ନାହିଁ, ସେମାନେ ରମନ୍ତେ ଭଗବାନଙ୍କର ଲୀଳାରେ ଆନନ୍ଦିତ ହୁଅନ୍ତି। ସେଇଭଳି ଭାବରେ ଯେଉଁ ରମନ୍ତେ ଯୋଗିନୁ ଅନନ୍ତ ସତ୍ୟାନନ୍ଦ ଚିଦାତ୍ମନି, ଏ ସତ୍ୟାନନ୍ଦ, ଏ ଭୌତିକ ଆନନ୍ଦ ନୁହଁ, ସତ୍ୟାନନ୍ଦ ଚିଦାତ୍ମନି, ଚିଦାନନ୍ଦ ଇଏ ଚିଦାତ୍ମନି ଇତି, ଏ ରାମ ଶବ୍ଦର ଅର୍ଥ ହେଉଛି ଏଇଟା, ଇତି ରାମ ପଦେ ନ ସବୁ ପରମବ୍ରହ୍ମ ବିଧି ଅତି। ଏଇଭଳି ଭାବରେ ପରମବ୍ରହ୍ମ, ଏ ରାମ ଶବ୍ଦର ଅର୍ଥ ହେଉଛି ପରମବ୍ରହ୍ମ, ସ୍ୱୟଂ ଭଗବାନ, ରାମ ଅର୍ଥ ସ୍ୱୟଂ ଭଗବାନ ପରମବ୍ରହ୍ମ। ତେଣୁ ଏଇଭଳି ଭାବରେ ତାଙ୍କ ନାମ ରାମ ଇତି, ଏବଂ ଆଉ ଗୋଟେ ନାମ ଦେଲେ ବଳାଧିକ୍ୟାତ ବଳଂ ବିଦୁ, ତାଙ୍କ ନାମ ହେବ ବଳ, ଆମେ ବଳରାମ କହିଦେଉଛେ ବା ବଳଦେବ କହୁଛେ ବଳଭଦ୍ର କହୁଛେ, କିନ୍ତୁ ଦୁଇଟା ନାମ ଆମେ ମିଶେଇକିରି କହୁଛେ, ଏ ଦୁଇଟା ନାମ ଅଲଗା ଅଲଗା ନାମ ରହିଛି କିନ୍ତୁ ଦୁଇଟା ନାମ ମିଶେଇକି କୁହାଯାଉଛି। ବଳ ଖାଲି ବଳ କହିଥିଲେ ମଧ୍ୟ ଜଣେ ହେଇଥାନ୍ତା, କିନ୍ତୁ ରାମ କହୁଛନ୍ତି କାରଣ ଆନନ୍ଦ, ବଳରାମ ମିଶିଯାଉ ସେଥିପାଇଁ, ସେଥିପାଇଁ ଦୁଇଟା ଯାକ ମିଶିକିରି ନାମ ହେଇଛି, ବଳରାମ ବା ବଳଦେବ ବଳଭଦ୍ର। ଆଖ୍ୟା ସତେ ରାମ ହେଇଛି ବଡ଼ା ଧିକ୍ଷା, ବଡ଼ କାହିଁକି ନାମ ହେଲା ନା ବଡ଼ା ଧିକ୍ଷା ବଳଂ ବିଧୁ, ତାଙ୍କ ନାମ ହେବ ବଡ଼ କାହିଁକି ନା ବହୁତ ବଳ ରହିଛି। ଏଇଟା ବର୍ଣ୍ଣନା କରି ନାୟମ ଆତ୍ମା ବଳହୀନ ଲଭ୍ୟ, ଯେଉଁମାନେ ଏ ଭଗବାନ ବିଷୟରେ ବୁଝିପାରିବେ ନାହିଁ, ଯେଉଁମାନେ ଏ ଚିତ୍ ବଳ ପ୍ରାପ୍ତ ହେଇନାହାନ୍ତି ସେମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ। ଏ ପ୍ରସଙ୍ଗରେ ଗୋଟେ କଥା ରହିଛି ଯେ ଆମର ଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଗୋଟେ ସମ୍ପ୍ରଦାୟ ରହିଛନ୍ତି ତାଙ୍କର ମୁଖ୍ୟ, ଯିଏ ସେ ଶ୍ଳୋକର ଅର୍ଥ କରିଛନ୍ତି କ'ଣ ନା, ଆମେ ଯଦି ବଳ ନ ପାଇବା ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ତେଣୁ ବଳ ପାଇବା ପାଇଁ ଆମେ ଫୁଟବଲ୍ ଖେଳିବାକୁ ପଡ଼ିବ, ଏବଂ ବଳ ପାଇବା ପାଇଁ ଆମେ ବାଇଗଣ ଲଗାଇବାକୁ ପଡ଼ିବ, ତୁଳସୀ ଗଛ ଲଗାଇଲେ କ'ଣ ହେବ, ଏଇଭଳି ଭାବରେ ତାଙ୍କର ରହିଛି ସମ୍ପ୍ରଦାୟ ରହିଛି। ତେଣୁ ସେମାନେ ବୁଝିପାରନ୍ତି ବଳ କହିଲେ ଏ ଚିତ୍ ବଳ, ଚିତ୍ ବଳ ଦେବେ ଆଦିଗୁରୁ ବଳରାମ ଦେବେ, ବଳ ପ୍ରଦାନ କରିବେ, ସିଏ ଭଗବାନଙ୍କୁ ବୁଝିବା ପାଇଁ ବଳ ପ୍ରଦାନ କରିବେ, ତେଣୁ ସିଏ ଆଗ ଆସୁଛନ୍ତି, ତାଙ୍କର ବଳ ପ୍ରାପ୍ତ ହେଲେ ଆମେ ଭଗବାନଙ୍କୁ ଜାଣିପାରିବା, ଭଗବାନ ବଳରାମ ଯେମିତି ଆମେ ରଘୁନାଥ ଦାସ ଗୋସ୍ୱାମୀ ବଳରାମ କୃପା କରିବାରୁ ସେ ଭଗବାନ ପାଖକୁ ଆସିଲେ, ତେଣୁ ଭଗବାନ ବଳରାମଙ୍କର ବଳ ପ୍ରାପ୍ତ ନହେଲେ ଆମେ କୃଷ୍ଣଙ୍କ ବିଷୟରେ ଜାଣିପାରିବା ନାହିଁ। ବଳରାମ ଯେଉଁ ହଳ ତାଙ୍କ ହଳ ରହିଛି ସବୁ ହଳାୟୁଧ ଏସବୁ ଆମ ହୃଦୟକୁ ଅନର୍ଥକୁ ଦୂର କରିବେ, ଆମେ ଗତକାଲି ପର୍ଯ୍ୟନ୍ତ କହୁଥିଲେ ଅନର୍ଥ ସବୁ ରହିଛି, ଏ ଅନର୍ଥକୁ ସବୁ ଦୂର କରିବେ, ହୃଦୟ ଦୌର୍ବଲ୍ୟକୁ ସେ ଦୂର କରିବେ, ବିଶେଷ ଭାବରେ ଆମେ ସେଇଟା ଆଲୋଚନା କରୁଥିଲେ। ବଳରାମଙ୍କର ବଳ ଏ ହୃଦୟ ଦୁର୍ବଳତା ରହିଛି, କୁଟିନାଟି ଇତ୍ୟାଦି ସବୁ ରହିଛି ଆମେ ସେଦିନ କହୁଥିଲେ, ତେଣୁ ଏହିସବୁ ଦୂର କରିବେ ତାହେଲେ ଆମେ ସ୍ୱଚ୍ଛ ଆମ ହୃଦୟ ଶୁଦ୍ଧ ହେଲେ ଭଗବାନ ଆବିର୍ଭାବ ହେବେ। ବାସୁଦେବ ବସୁଦେବ କହିଲେ ଶୁଦ୍ଧ ସତ୍ଵ, ଶୁଦ୍ଧ ସତ୍ଵ ସ୍ତରକୁ ଗଲେ ଆମେ ଭଗବାନ ପ୍ରାପ୍ତ ହେବା, ନହେଲେ କେମିତି ପ୍ରାପ୍ତ ହେବା। ତେଣୁ ବଳାଧିକ ତାଙ୍କର ଏହିଭଳି ଭାବରେ ବଳ ରହିଛି, ବଳ କହିଲେ ସ୍ପିରିଚୁଆଲ ବଳ, ସ୍ପିରିଚୁଆଲ ପୋଟେନ୍ସି, ଏହି ବଳ ପ୍ରାପ୍ତ ହେଲେ ଆମେ ଭଗବାନଙ୍କୁ ଜାଣିପାରିବା, ତେଣୁ ବଳରାମଙ୍କର ଆବିର୍ଭାବକୁ ପାଳନ କରାଯାଉଛି। ଆଉ ଗୋଟେ ନାମ ଦେଲେ କ'ଣ ନା ଯଦୁ ଯଦୁନା